ମଙ୍ଗଳାରତୀ ସହିତ, ଯେଉଁ ଦାମୋଦରଷ୍ଟକମ୍ ପାଠ ସହିତ, ତୁଳସୀ ବନ୍ଦନା ଇତ୍ୟାଦି ସବୁ ହେଇ ବର୍ତ୍ତମାନ ଭାଗବତମ୍ ପାଠ କାର୍ଯ୍ୟକ୍ରମ ଆରମ୍ଭ ହେବ। ଆ ପରେ ପ୍ରସାଦ ପରେ ପୁଣି 10ଟାରେ ଆମର କମ୍ୟୁନିକେସନ୍ ଡିପାର୍ଟମେଣ୍ଟ ପାଇଁ ବିଶେଷ ଭାବରେ ଆଜିର ଗୋଟେ ରହିଛି ମିଟିଂ ରହିଛି, ଇଷ୍ଟଗୋଷ୍ଠୀ ରହିଛି, ତାପରେ ରବିବାର କାର୍ଯ୍ୟକ୍ରମ ରହିଛି। ଏସବୁ କାର୍ଯ୍ୟକ୍ରମ ସବୁ ଆଜି କରାଯିବ। ତେଣୁ ଆମର ଏ ଯେଉଁ ଧାରାବାହିକ ଭାବରେ ଭାଗବତ କଥା କୁହାଯାଉଛି, ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ 43 ଶ୍ଳୋକରେ, ଅଷ୍ଟମ ଅଧ୍ୟାୟରେ ଆପଣମାନେ ଜାଣିଥିବେ ଅଷ୍ଟମ ଅଧ୍ୟାୟ ଶେଷ ହେଉଛନ୍ତି ଶ୍ରୀକୃଷ୍ଣଙ୍କ ମୁଖ ମଧ୍ୟରେ ବିଶ୍ୱରୂପ ପ୍ରଦର୍ଶନ। ଭଗବାନଙ୍କୁ ଭଗବାନ ଦୁଇଥର ମାଙ୍କୁ ବିଶ୍ୱରୂପ ପ୍ରଦର୍ଶନ କରିଥିଲେ। ସପ୍ତମ ଅଧ୍ୟାୟରେ ଥରେ ଭଗବାନ ତାଙ୍କ ମୁଖ ମଧ୍ୟରେ ବିଶ୍ୱରୂପକୁ ଦର୍ଶନ କରାଇଥିଲେ ମାଙ୍କୁ, ଏବଂ ଅଷ୍ଟମ ଅଧ୍ୟାୟ ମଧ୍ୟ ଆଉ ଥରେ ପୁଣିଥରେ ଏଇ ବିଶ୍ୱରୂପକୁ ଦେଖୁଛନ୍ତି। ଏ ବିଶ୍ୱ ଯାହା ଦେଖୁଛେ ଆମେ ଭୌତିକ ଜଗତ, ଭାଗବତ ଦ୍ୱିତୀୟ ସ୍କନ୍ଧର ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏ ବିଶ୍ୱ ହେଉଛି ଭଗବାନଙ୍କ ରୂପ। ବିଶ୍ୱ କେଉଁଠୁ ଆସିଲା? ବିଶ୍ୱ ଭଗବାନଙ୍କଠାରୁ ଆସିଛନ୍ତି। ବୈଜ୍ଞାନିକମାନେ ବହୁତ ପ୍ରକାର ଗବେଷଣା କରୁଛନ୍ତି, କେଉଁଠି କିଭଳି ସୃଷ୍ଟି ହେଲା, ଏଭଳି ଭାବେ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା ସବୁ କରୁଛନ୍ତି, କିନ୍ତୁ ପ୍ରକୃତରେ ଭୌତିକ ଜଗତ ଯେଉଁ ସୃଷ୍ଟି ହେଇଛି ଭଗବାନଙ୍କର ସୃଷ୍ଟି ହେଇଛି। ଭଗବାନ ସେ କଥା କହୁଛନ୍ତି ଭଗବତ ଗୀତାରେ ସପ୍ତମ ଅଧ୍ୟାୟରେ ଭଗବାନ କହିଲେ ଯେ ଭୂମି ରାପ ନଳ ବାୟୁ ଠଙ୍ଗ ମନ ବୁଦ୍ଧିରେ ବଚ ଅହଙ୍କାର ଇତି ଆମେ ଭିନ୍ନା ପ୍ରକୃତିର ସ୍ପଧା। ଏ ଭୌତିକ ଜଗତରେ ଅନେକ ପ୍ରକାର ତତ୍ତ୍ୱ ରହିଛି, କିନ୍ତୁ ତାକୁ ମୋଟ ଭାବରେ ମୁଖ୍ୟତଃ 8ଟି ଭାବରେ ବିଭକ୍ତ କରାଯାଉଛି। ଭୂମି ଜଳ ଅଗ୍ନି ବାୟୁ ଆକାଶ ଏ ସ୍ଥୂଳରୁ ସୂକ୍ଷ୍ମତର ହେଇକି ଯାଉଛି, ଏବଂ ଯେତେବେଳେ ସୃଷ୍ଟି ହେଉଛି ସୂକ୍ଷ୍ମରୁ ସ୍ଥୂଳ ହିସାବରେ ସୃଷ୍ଟି ହେଉଛି। ପ୍ରଥମେ ଆକାଶରେ ସେ ହେଉଛନ୍ତି ଶବ୍ଦ, ପ୍ରଥମେ ଶବ୍ଦ ସୃଷ୍ଟି ହେଲା, ଏବଂ ଆକାଶରୁ ସୃଷ୍ଟି ହେଲା ବାୟୁ, ସ୍ପର୍ଶ ଆସିଲା ବାୟୁ, ଶବ୍ଦ ପରେ ସ୍ପର୍ଶ ଆସିଲା, ତାପରେ ସୃଷ୍ଟି ହେଲା, ଏଇ ପରିବର୍ତ୍ତନ ହେଉଛି ଯାହାକୁ କହିଲେ ବିକାର। ଏଇ ଆକାଶର ବିକାରରେ ସୃଷ୍ଟି ହେଉଛି ବାୟୁ, ସ୍ପର୍ଶ ସ୍ପର୍ଶ ତନ୍ମାତ୍ର ସୃଷ୍ଟି ହେଉଛି, ସେଥିରୁ ବାୟୁ ସୃଷ୍ଟି ହେଉଛି, ବାୟୁର ବିକାରରେ ସୃଷ୍ଟି ହେଉଛି ରୂପ ତନ୍ମାତ୍ର, ସେଥିରୁ ସୃଷ୍ଟି ହେଉଛି ଅଗ୍ନି, ଅଗ୍ନିର ବିକାରରେ ସୃଷ୍ଟି ହେଉଛି ରସ, ରସ ତନ୍ମାତ୍ର, ସେଥିରୁ ସୃଷ୍ଟି ହେଉଛି ଜଳ, ଜଳର ବିକାରରେ ସୃଷ୍ଟି ହେଉଛି ଗନ୍ଧ ତନ୍ମାତ୍ର, ଏବଂ ସେଥିରୁ ସୃଷ୍ଟି ହେଉଛି ଭୂମି। ଏହିଭଳି ଭାବରେ ସୂକ୍ଷ୍ମରୁ ସ୍ଥୂଳ ସୃଷ୍ଟି ହେଉଛି, ତେଣୁ ଏସବୁ ଭଗବାନଙ୍କଠାରୁ ଆସୁଛନ୍ତି, ସୃଷ୍ଟି ହେଉଛି। ତେଣୁ ଅନ୍ୟ ପକ୍ଷରେ କହିବା, ଏଇ ଭୌତିକ ଜଗତ ଆମେ ଯାହା ଦେଖୁଛେ ଏଇ ଗୋଟେ ଭଗବାନଙ୍କର ଶରୀର, ଏଇଟାକୁ ବିଶ୍ୱରୂପ ବୋଲି କୁହାଯାଉଛି। ଭାଗବତ ଏକାଶକନ୍ଧରେ ଭଗବତ ଗୀତାରେ ଏକାଶ ଅଧ୍ୟାୟରେ ଭଗବାନ ବିଶ୍ୱରୂପ ଦେଖାଇଛନ୍ତି, ଭାଗବତ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ମଧ୍ୟ ବିଶ୍ୱରୂପ ବିଷୟରେ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ। ଏଇ ଯେଉଁ 14 ଭୁବନ ରହିଛି, 14 ଭୁବନ 14 ଲୋକ, ଏ ଭଗବାନଙ୍କ ରୂପ ବିରାଟ ଶରୀର। ତଳେ ରହିଛି ପୃଥିବୀ, ତଳେ ରହିଛି ଅତଳ ବିତଳ ସୁତଳ ତଳାତଳ ମହିତଳ ରସାତଳ, ଏସବୁ ହେଉଛି ଭଗବାନଙ୍କର ପାଦପଦ୍ମ। ଏହିଭଳି ଭାବରେ ଉନ୍ନତି ଲୋକ ମଧ୍ୟ 6ଟି ଲୋକ ରହିଛି, ଭୂଗଲୋକ ସ୍ୱର୍ଗଲୋକ ମହଲୋକ ଜନଲୋକ ତପଲୋକ, ଏବଂ ଅନ୍ତିମ ଲୋକ ହେଉଛି ବ୍ରହ୍ମଲୋକ। ଏହିଭଳି ଭାବରେ ଭଗବାନଙ୍କ ଶରୀରକୁ ବର୍ଣ୍ଣନା କରାଯାଇଛି। ଆମେ ଏହିଭଳି ଭାବରେ ଭଗବାନଙ୍କର ଶରୀରକୁ ବିରାଟ ରୂପକୁ ଏଇଭଳି ଭାବରେ ଚିନ୍ତା କରିପାରିବା। ତେଣୁ ଇଏ ତ ଗଲା ଗୋଟିଏ ପୃଥିବୀ, ଗୋଟିଏ ବ୍ରହ୍ମାଣ୍ଡ, ଚତୁର୍ମୁଖୀ ବ୍ରହ୍ମାଙ୍କର ବ୍ରହ୍ମାଣ୍ଡ, ସବୁଠୁ ଛୋଟ ବ୍ରହ୍ମାଣ୍ଡ ଏଇଟା ଆମେ ରହିଛେ। ସେଥିପାଇଁ ବ୍ରହ୍ମାଙ୍କର 4ଟି ମୁଖ ରହିଛି, ଆହୁରି ସବୁ ଅନେକ ବ୍ରହ୍ମାଣ୍ଡ ରହିଛି, ଯେଉଁ ବ୍ରହ୍ମାଣ୍ଡ ଆଠାରୁ ଆହୁରି ଅଧିକ ବିସ୍ତାର ରହିଛି। ଏ ବ୍ରହ୍ମାଣ୍ଡର ବିସ୍ତାର ହେଉଛି 50 କୋଟି ଯୋଜନ, 400 କୋଟି ମାଇଲ୍, ଚୈତନ୍ୟ ଚୈତାଙ୍କ ବର୍ଣ୍ଣନା କରାଯାଇଛି। ଏବଂ ଆହୁରି ସବୁ ଭୌତିକ ଜଗତ ରହିଛି ଯାହାର ବିସ୍ତାର ଆହୁରି ଅଧିକ, ସେଥିପାଇଁ ତାଙ୍କର ବ୍ରହ୍ମାଙ୍କର ମୁଖ ଅଧିକା ରହିଛି, କାହାର 8 ମୁଖ, କାହାର 10 ମୁଖ, କାହାର 100 ମୁଖ, ଏଭଳି ଭାବରେ ଚୈତନ୍ୟ ଚୈତାଙ୍କୁ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ଭୌତିକ ବ୍ରହ୍ମାଣ୍ଡ ସବୁ ସୃଷ୍ଟି ହେଉଛି, ଏସବୁ ଭଗବାନଙ୍କ ଶରୀର ବିରାଟ ରୂପ ବୋଲି ଆମେ କଳ୍ପନା କରିବା। ଯେଉଁମାନେ ପ୍ରକୃତରେ ଉନ୍ନତ ସ୍ଥିତିରେ ଯାଇଛନ୍ତି, जो मैंने सुखदेव भगवान दर्शन करती से स्थावर जंगम देखे ना देखे तार मूर्ति स्थावर जंगम आम जो बद्ध जीव से भूमि जल इत्यादि देखते कि जो मैंने उन्नत जीव से भगवान रूप को सब दर्शन कर स्थावर जंगम देखे ना देखे तार मूर्ति सर्वत्र है इष्ट निज इष्टदेव स्तुति सब भगवान दर्शन करती तेनाली विश्व रूप जो देखिले थे नुह दुई थर देखीदे माँ जशोदा चिंता कर प्रकृत तत्व ज्ञान उदय भगवान कृपा भगवत तत्व जन जापर भागवत दर्शन स्कंद चौदह अध्याय ब्रह्मा कथा कही अथापि जत्पाद अथापि अथापि देव पदाम्बुजद्वय प्रसाद लेशानुगुणित एव हि जानाति तत्त्वं भगवन् महिम्नं न चान्ये कोऽपि चिरं विचिन्नम् भगवान पर जो मैंने कृपा प्राप्त हुए से मैंने भगवत तत्व बुझी पारे अन्य चिरं विचिन्नम् आम चिरकाल धरी वैज्ञानिक मैंने चिरकाल धरी चलते विचिन्नम कर गवेषणा कर किंतु जिते गवेषणा कले से तत्व को बुझीपारे ना ब्रह्मा तक ब्रह्म संहितर एक कथास्तकोटिशतवत्सरसंप्रगम्य वायुरथा मनसो मुनिपुंगवान शोप्यस्तपद्य अचिंत तत्व गोविंदमादिपुरुषं तमं भजामि भगवान सुध अभिचिंत तत्व सहसा कोटिकोटि वर्ष धरिक यदि से गवेषणा कर चलिए से तत्व पाखे पहुँच पारे ना अभिचिंत तत्व आम चिंता सत्र बाहर से आम के चिंता द्वारा बुझीपरिया तेणु बुझार उपाय होकर कृपा प्रार्थना करवा जो भाव में उदाहरण दि जाए सूर्य को देखापे सूर्य किरण द्वारा ही देखा राति में जिते टर्च लगे जिते आलोक लगे आम सूर्य को देखिपर ना से भाव में भगवान कृपार जो मैंने कृपा प्राप्त होती तथापि ते देव पदाम्बुज द्वय भगवान जो पाद पद्म द्वयर प्रसाद लेशानुगुणित एवं सामान्य जो मैंने कृपा प्रसाद प्राप्त होती जानाति तत्व भगवान महिमा भगवत महिमा को तत्व को बुझीपारे न चाहना एक चिरा विचिन्न चिरकाल चिंता कले से बुझीपारे ना तेणु माँ जशोदा से तो भगवान माँ आए कौन आटप्रसाद प्राप्त होना कि तेणु जहा हो जो विराट को देख भगवत ऐश्वर्य धारणा है भगवत तत्व से जान लें तेणु तर वैराग्य उत्पन्न है पूर्व सब वर्णना करे किए पति ये कौन मोर पति ये कौन मोर पुत्र विधान गोधन इत्यादि जो गोप गोपी सब रही कौन मोर संबंधी कौन ये सब प्रकृत भगवान अंश मु प्रकृत शरीर नुह यह भाव में माँ जशोदा तत्वज्ञान उद्रेक हो तेणु ये तत्वज्ञान जब उद्रेक हम तेल भगवान भगवान भगवत जो महिमा रही भगवत ऐश्वर्य धारणा से भगवान पूजा करेंगे आए कौन भगवान निज पुत्र भी लालन पालन करेंगे आप गणना कराए भगवान बांधे तेणु ये सब बेला कमी हम तेणु भगवान चिंता करतं विदित तत्वाया जो माँ जशोदा यह तत्व ज्ञान विषय कहले आर्चना कले पूर्व श्लोक मान वर्णना कर तत्व जो कहले गोपिकायां सा ईश्वर गोपी जशोदा माँ जो ये तत्व ज्ञान उपदेश देना से निज निजी दौरान उपदेश दौरान तेणु सी भगवान होती ईश्वर ईश्वर कहले नियंत्रणकारी ईश्वर परम कृष्ण सच्चिदानंद विग्रह परम नियंत्रणकारी भौतिक जगत में देखा बहुत नियंत्रणकारी अच्छा जिते बड़ नियंत्रणकारी हूँ कहीं आज जन नियंत्रणकारी रही तेणु यही भाव में पहुँचा अंतिम नियंत्रणकारी से होती परम कृष्ण परम ईश्वर से होती कृष्ण तक नियंत्रणकारी ना ତେଣୁ ଈଶ୍ୱର ଶବ୍ଦର ଆଉ ଗୋଟେ ଅର୍ଥ ମଧ୍ୟ ରହିଛି କର୍ତ୍ତୁମ୍ ଅକର୍ତ୍ତୁମ୍ ଅନ୍ୟଥା କର୍ତ୍ତୁମ୍ ସମର୍ଥ, ଯିଏ ସମ୍ଭବକୁ ଅସମ୍ଭବ କରିପାରିବେ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରିବେ, ଇଏ ହେଉଛି ଈଶ୍ୱର, ଇଏ ହେଉଛି ଭଗବାନ, ସବୁକିଛି କରିପାରିବେ ସିଏ। ଈଶ୍ୱର ଶବ୍ଦର ଆଉ ଗୋଟେ ଅର୍ଥ ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି କଥା କର୍ତ୍ତୁମ୍ ଅକର୍ତ୍ତୁମ୍ ଅନ୍ୟଥା କର୍ତ୍ତୁମ୍ ସମର୍ଥ। ଜଳ ଜଳ କହିଲେ ନିଶ୍ଚିତ ଭାବରେ ତରଳ ବସ୍ତୁ, ବା ଆମେ ଆଉ ଗୋଟେ ଉଦାହରଣ ଦେବା ଯେଉଁ ଅଗ୍ନି, ଅଗ୍ନି ହେଉଛି ତପ୍ତ ଉତ୍ତପ୍ତ ବସ୍ତୁ, କିନ୍ତୁ ଭଗବାନ ଚାହିଁଲେ ଅଗ୍ନିକୁ ଶୀତଳ କରିଦେଇପାରିବେ। ହିମକଣା ଶୀତପ୍ତ ଶୀତଳ ବସ୍ତୁ, ଭଗବାନ ଚାହିଁଲେ ତାକୁ ବହୁତ ଉତ୍ତପ୍ତ କରିଦେଇପାରିବେ। ବୈଜ୍ଞାନିକମାନଙ୍କର ସମସ୍ତ କ'ଣ ଯେଉଁ ବୈଜ୍ଞାନିକମାନଙ୍କର ଯେଉଁ ରହିଛି ଯେତେ ସବୁ ଥିଓରି ଆବିଷ୍କାର କରିଛନ୍ତି ଉଦ୍ଭାବନ କରିଛନ୍ତି ତାକୁ ସବୁକୁ ପରାସ୍ତ କରିଦେଇପାରିବେ ଭଗବାନ। ଯେମିତି ଆମର ରହିଛି ଗୋଟେ ଆମର ଶ୍ରୀ ସୁନ୍ଦର ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ କଥା, ଜଣେ ରାଜା ଥିଲେ, ସେ ରାଜା ତାଙ୍କ ନାଁ ଥିଲେ ରାମଚନ୍ଦ୍ର, ରାଜା ରାମଚନ୍ଦ୍ର, ଯଦିଓ ଭଗବାନ ନାମ ଅନୁସାରେ ନାମ ଅଛି କିନ୍ତୁ ସେ ଜଣେ ନାସ୍ତିକ ବ୍ୟକ୍ତି, ତେଣୁ ସିଏ ଗୋଟେ ସଭା ବୁଲେଇଲେ, ସବୁ ବ୍ରାହ୍ମଣମାନଙ୍କୁ ଡାକିଲେ, ବ୍ରାହ୍ମଣମାନଙ୍କୁ ଡାକି କହିଲେ ଯେ ତୁମକୁ ପାଇଁ ବହୁତ ସବୁ ସୁନ୍ଦର ଖାଦ୍ୟ ପଦାର୍ଥ ବ୍ୟବସ୍ଥା କରାଯାଇଛି, ତେଣୁ ଗୋଟିଏ ତୁମକୁ ଦେଖିବାକୁ ପଡ଼ିବ ବ୍ରାହ୍ମଣ, ଜଣେ ଥିଲେ ଅବସ୍ଥି ବ୍ରାହ୍ମଣ ଥିଲେ, ଯାହା ସୀତାରାମ ଲକ୍ଷ୍ମଣ ମନ୍ତ୍ରୀ ହୋଇଥିଲେ, ଅବସ୍ଥି ବ୍ରାହ୍ମଣ ଥିଲେ ଯିଏକି ସାତ ସମୁଦ୍ରକୁ ଚଳୁ କରିଦେଇଥିଲେ। ଅବସ୍ଥି ବ୍ରାହ୍ମଣ କାହିଁକି ଚଳୁ କରିଦେଇଥିଲେ ନା, ଅସୁରମାନେ ଦେବତାମାନଙ୍କ ସହିତ ଯୁଦ୍ଧ କରୁଥିଲେ, ସେତେବେଳେ ପୁଣି ସେଇ ସମୁଦ୍ର ଭିତରେ ଯାଇ ଲୁଚି ଯାଉଥିଲେ, ତେଣୁ ଭଗବାନ ଶିବଜୀ ଯେତେବେଳେ ଚାହିଁଲେ ତାଙ୍କୁ ହତ୍ୟା କରିବା ପାଇଁ କରିପାରୁନଥିଲେ, ତେଣୁ ଅଗସ୍ତି ଋଷି କୁହାଗଲା, ସେ ଚଳୁ କରିଦେଲେ, ସାତ ସମୁଦ୍ର ଚଳୁ କରିଦେଲେ। ଆର ମଧ୍ୟ ଆଉ ଗୋଟେ ତାତ୍ପର୍ଯ୍ୟ ରହିଛି, ଆମେ ସୁଷମା ଗୌରବୁ ସ୍ୱାମୀ ମହାରାଜ ଏଇଟା କହନ୍ତି ଯେ ସାତ ସମୁଦ୍ର ଚଳୁ କରିଦେଲେ ତାର ଅର୍ଥ ହେଉଛି କ'ଣ, ତାତ୍ପର୍ଯ୍ୟ ହେଉଛି କ'ଣ ନା, ଆମର ଯେଉଁ ସାତ ସମୁଦ୍ର ଆମ ଭିତରେ ରହିଛି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି, ଏ ସମୁଦ୍ର ଭଳି ଆମେ ତାକୁ ଜୟ କରିପାରିବା ନାହିଁ, କିନ୍ତୁ ଯେଉଁମାନେ ଭଗବାନଙ୍କୁ କୃପାପ୍ରାପ୍ତ ହେବେ ସେମାନେ ସେସବୁ ଚଳୁ କରିଦେବେ, ସେସବୁ ତାଙ୍କ ପାଇଁ କିଛି ହେବ ନାହିଁ। ଯେଉଁ କୁହାଯାଇଛି ପ୍ରଭୁଦାନନ୍ଦ ସରସ୍ୱତୀ କଥା କହିଛନ୍ତି ଯେ କ'ଣ, ଯେଉଁ ରହିଛି ଭଗବାନଙ୍କର ଏଇ ଯେଉଁ ବିରାଟ ଭୌତିକ ଜଗତ ରହିଛି, କାଳ ସର୍ବପକ୍ଷରେ ତୁତ୍ଖାତ ନଷ୍ଟା ଏତେ କ'ଣ ମୂଳ ସବୁ କ'ଣ ଯେଉଁ ଏଇସବୁ ରହିଛି ଭୌତିକ ଜଗତ ଯେଉଁ କାମ କ୍ରୋଧ ଲୋଭ ମଦ ମଦ ମାତ୍ସର୍ଯ୍ୟ ରହିଛି, ଯେଉଁମାନେ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କୁ କୃପାପ୍ରାପ୍ତ ହୋଇଛନ୍ତି ସେମାନେ ଆକୁ ବହୁତ ସହଜରେ ଜୟ କରିପାରିବେ, ଚୈତନ୍ୟ ମହାପ୍ରଭୁଙ୍କ କୃପା ଯେଉଁମାନେ ପ୍ରାପ୍ତ ହୋଇଛନ୍ତି କହିପାରିବା ନରକା ଏତେ, ତାଙ୍କ ପାଇଁ ମୁକ୍ତିଟା ହେଉଛି ନର୍କ ଭଳି କହିପାରିଲେ ନରକା ଏତେ। ତ୍ରିଦଶପୁର ଆକାଶ ପୁଷ୍ପା ଏତେ, ତ୍ରିଦଶପୁର ଯେଉଁ ତ୍ରିଲୋକ ରହିଛି ପୃଥିବୀର ଉପରେ ଯେଉଁ ଲୋକ ରହିଛି ଉନ୍ନତ ଲୋକ ସ୍ୱର୍ଗ ଇତ୍ୟାଦି, ପୃଥିବୀ ତଳେ ଯେଉଁ ଲୋକ ରହିଛି ଏ ତିନି ଲୋକ ବୋଲି କୁହାଯାଏ, ତ୍ରିଦଶପୁର ଆକାଶ ପୁଷ୍ପା ଏତେ, ସେଇଭଳି ଭାବେ ବର୍ତ୍ତମାନ ପାଇଁ ଏଇଟା ଆକାଶ ପୁଷ୍ପ ଭଳି, ତା'ର କିଛି ମୂଲ୍ୟ ନାହିଁ ତାଙ୍କ ପାଇଁ। ଦୁର୍ଦ୍ଧାନ୍ତ ଇନ୍ଦ୍ରିୟ କାଳ ଚଟପଟ ଚଳି ପ୍ରତ୍ୟାଗ ଦ୍ରଷ୍ଟା ଏତେ, ଦୁର୍ଦ୍ଧାନ୍ତ ଇନ୍ଦ୍ରିୟମାନେ ଏମାନଙ୍କୁ ଜୟ କରିବା ଏତେ ସହଜ ନୁହଁ, କାଳ ସର୍ପ ଭଳି କୁହାଯାଇଛି, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ଭକ୍ତି ଉନ୍ନତ ଯାଇଛନ୍ତି ସେମାନଙ୍କ ପାଇଁ ଯଦିଓ କାଳ ସର୍ପ କିନ୍ତୁ ତା'ର ପ୍ରତ୍ୟାଘାତ ଦ୍ରଷ୍ଟା ଏତେ, ତା'ର ଯେଉଁ ବିଷଧାନ୍ତକୁ ବାହାର କରି ଦିଆଯାଇଛି ପ୍ରତ୍ୟାଘାତ ଦ୍ରଷ୍ଟା ଏତେ ବିଷମ ପୂର୍ଣ୍ଣ ସୁଖାୟ, ଯଦିଓ ଭୌତିକ ଜଗତ ହେଉଛି ଦୁଃଖାଳୟ ଅଶାଶ୍ୱତମ କିନ୍ତୁ ତାଙ୍କ ପାଇଁ ସେଇଟା ପୂର୍ଣ୍ଣ ସୁଖ ହେଇଯିବ, ପୂର୍ଣ୍ଣ ସୁଖା ଏତେ। ବିଧି ମହିନ୍ଦ୍ରା ଆଦି କୀଟା ଏତେ, ବିଧି କହିଲେ ବ୍ରହ୍ମା ମହେନ୍ଦ୍ର ଯେ ଦେବତାମାନଙ୍କର ଇନ୍ଦ୍ର ବିଧି ମହେନ୍ଦ୍ର ତାଙ୍କ ପାଇଁ ସେଇଟା ସେ କୀଟ ଭଳି ତାଙ୍କ ମୂଲ୍ୟ ନାହିଁ, ବହୁତ ନବନୀୟ ସେମାନେ ବିଧି ମହେନ୍ଦ୍ର କୀଟ ଏତେ ଯତ୍ କାରୁଣ୍ୟ କଟାକ୍ଷମ ବୈଭବତା ତମ ଗୌରମ ଏବ ତୁମ ଯତ୍ କାରୁଣ ଚୈତନ୍ୟ ମହାପ୍ରଭୁଙ୍କ କରୁଣା କଟାକ୍ଷ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ଏହି ସ୍ତର ପ୍ରାପ୍ତ ହୋଇପାରିବେ। ତେଣୁ ସେମାନେ ଏ ଯେଉଁ ସପ୍ତ ସମୁଦ୍ର ରହିଛି ସପ୍ତ ସିନ୍ଧୁ ଯେଉଁମାନେ ଭଗବାନଙ୍କ କୃପା ପ୍ରାପ୍ତ ହୋଇଛନ୍ତି ଏ ସପ୍ତ ସିନ୍ଧୁ ରୂପକ କାମ କ୍ରୋଧ ଲୋଭ ମୋ ମନମାତ୍ସକୁ ସବୁ ଚଳୁ କରିଦେବେ। ତେଣୁ ଯାହା ହଉ ରାମଚନ୍ଦ୍ର ରାଜା ରାମଚନ୍ଦ୍ର କହିଲେ ଯେ ତମେ ସବୁ ବ୍ରାହ୍ମଣ ଜଣେ ପ୍ରସିଦ୍ଧ ବ୍ରାହ୍ମଣ ଥିଲେ ଅବସ୍ତି ଯିଏକି ସାତ ସମୁଦ୍ରକୁ ଚାଳି କରିଦେଇଥିଲେ ଆଉ ମୁଁ ସାତ କୁଇଣ୍ଟାଲ ପାଣି ରଖିଛି ଏଠି ତମେ ଟିକେ ପିଇଦିଅ ଦେଖିବା ତମେ କି ବ୍ରାହ୍ମଣ ଦେଖିବା କ'ଣ ତମ ଶକ୍ତି ରହିଛି ସାତ କ'ଣ ସାତ କୁଇଣ୍ଟାଲ ପାଣି ରହିଛି ଏଠି ବଡ଼ ଟାଙ୍କିଟାରେ ରହିଛି ତମେ ପିଇଦିଅ। ତେଣୁ କିଏ ପିଇପାରିବ ଯେତେ ବଡ଼ ପିଇବା ପିଇବା ହେଲା ହେଲେ ମଧ୍ୟ କେତେ ପିଇବ ଲିଟର ଦୁଇ ଲିଟର ତିନି ଲିଟର ପାଞ୍ଚ ଲିଟର ସମସ୍ତଙ୍କ ବାୟଣ ପଡ଼ିଗଲା। ଜଣେ ବୁଦ୍ଧିମାନ ବ୍ରାହ୍ମଣ ଥିଲେ ସେ କହିଲେ ମହାରାଜ ମୁଁ ପିଇଦେବି। ହଁ ପିଇ ଦେଇପାରିବ ନା ଠିକ ପିଇବ ତାହେଲେ ଦେଖିବା ନା କିନ୍ତୁ ଗୋଟେ କଣ୍ଡିସନ ଗୋଟେ ସର୍ତ୍ତ ରହିଛି ନା କ'ଣ ନା ଆପଣ ଯେମିତି କହିଲେ ଜଣେ ବ୍ରାହ୍ମଣ ଥିଲେ ସେ ସାତ ସମୁଦ୍ର ଚଳୁ କରିଦେଇଥିଲେ ଆପଣ ଯଦି ମୋତେ କିଛି ଖରାପ ଭାବିବେ ନାହିଁ କ୍ଷମା କରିବେ ତାହେଲେ ଜଣେ ଆପଣ ବି ଜାଣିଥିବେ ଜଣେ କ୍ଷତ୍ର ଥିଲେ ଆପଣଙ୍କ ନାଁ ଥିଲା ଆପଣଙ୍କ ମୈତ୍ର ତାଙ୍କ ନାଁ ଥିଲା ରାମଚନ୍ଦ୍ର ଭଗବାନ ରାମଚନ୍ଦ୍ର ସିଏ କ'ଣ କରିଥିଲେ ସିଏ କ'ଣ ଶହେ ଯୋଜନର ଯେଉଁ ସମୁଦ୍ର ଥିଲା ତାକୁ ପଥର ଭସେଇ ଦେଇକରି ସେତୁ କରିଦେଇଥିଲେ। ଆପଣ ଜାଣିଥିବେ କୃଷ୍ଣ ଭାବରେ ନା ଜାଣି ନା ଏଇ ଗୋଟେ ଛୋଟ ସାରଣ ମୁଁ ରଖିଛି ସେଇ ଯେଉଁ ଜଳ ରଖିଛନ୍ତି ଆପଣ ସେଇ ଜଳଟି ଘସେଇ ଦେଉଛନ୍ତି ତାହେଲେ ଆମେ ଜାଣିବା ଆପଣ ପ୍ରକୃତ କ୍ଷେତ୍ର। ତେଣୁ ଏକଥା ଯେତେବେଳେ କହିଲେ ତାଙ୍କର ବୁଦ୍ଧି ପଶିଲା ମୁଣ୍ଡରେ। ତେଣୁ ଏଇଟା କହିବାର ଉଦ୍ଦେଶ୍ୟ କ'ଣ ପାଇଁ ଥିଲା ଆର ମୂଳ କ'ଣ କାରଣ ସୂତ୍ର କ'ଣ କେଉଁଟା ଆମ ନେତାର କଥା ଏଇଭଳି ଭାବରେ ଏଇ ଯେଉଁ ଐଶ୍ୱର୍ଯ୍ୟ ସବୁ ରହିଛି ଭଗବାନ ସବୁକିଛି ସମ୍ଭବ କରିପାରିବେ ଆମେ କହିବାର ଉଦ୍ଦେଶ୍ୟ ହେଉଥିଲା ଏଇଟା ଅକଟୁମ୍ ଅନ୍ୟଥା କର୍ତ୍ତୁମ୍ କର୍ତ୍ତୁମ୍ ଅକର୍ତ୍ତୁମ୍ ଅନ୍ୟଥା କର୍ତ୍ତୁମ୍ ସମର୍ଥ ଇଏ ହେଉଛି ଈଶ୍ୱର ଭଗବାନ ସବୁକିଛି କରିପାରିବେ। ବୈଜ୍ଞାନିକ ମାନେ ଯଦି ସେଟାକୁ କହିବେ ସେଟାକୁ ସେଥିପାଇଁ ଆମର ବୈଦିକ ଶାସ୍ତ୍ରକୁ ସେମାନେ କହନ୍ତି କ'ଣ ସେ କହନ୍ତି ମାଇଥୋଲୋଜି ମାଇଥୋଲୋଜି କହିଲେ ସବୁ କଳ୍ପନା ଜିନିଷ ଯେମିତି ସିନେମା ଇତ୍ୟାଦିରେ କେହି ସିରିଏଲ ମାନଙ୍କରେ ସବୁ ଲେଖା ହେଉଥିବ ଏସବୁ କାଳ୍ପନିକ ତେଣୁ ସେମାନେ ମଧ୍ୟ ସେଭଳି ଭାବରେ କହନ୍ତି ଆମର ବୈଦିକ ଶାସ୍ତ୍ରକୁ ସେ କହନ୍ତି ହେଉଛନ୍ତି ହେଉଛି ମାଇଥୋଲୋଜି କାରଣ ସେମାନେ ବୁଝିପାରନ୍ତି ନାହିଁ କେମିତି ଏସବୁ ସମ୍ଭବ ହେବ ଏତେ ଅସମ୍ଭବ ଜିନିଷ। ସାତ ବର୍ଷ ପିଲା ଗୋବର୍ଦ୍ଧନ ପୂଜା ଆସିବ ଆମର 8 ତାରିଖରେ ସାତ ବର୍ଷ ପିଲା ଏତେ ବିରାଟ ଯେଉଁ ପର୍ବତ ତାକୁ ଗୋଟିଏ ଆଙ୍ଗୁଠିରେ କାଳିଆ ଆଙ୍ଗୁଠିରେ ବାମ ହାତ କାଳିଆ ଆଙ୍ଗୁଠି ଧରି ସାତ ଦିନ ଧରି ଟେକି ଦେଲେ ନା ଏଇଟା ଅସମ୍ଭବ ମନଗଡ଼ା ଜିନିଷ ସବୁ ଏଇଭଳିଆ କହିବେ ସେମାନେ କାହିଁକିନା ସେମାନେ ପ୍ରକୃତ ସୂତ୍ରରୁ ସୋର୍ସରୁ ଏ କଥା ଶୁଣୁନାହାନ୍ତି ଭାଗବତ କଥା ଶୁଣୁନାହାନ୍ତି ତେଣୁକରି ସେମାନଙ୍କ ପାଇଁ ଲାଗିବ ଏସବୁ ଅସମ୍ଭବ ଜିନିଷ। ଈଶ୍ୱର ଶବ୍ଦର ଅର୍ଥ ହେଉଛି ଏଇଟା ଏ ସବୁକିଛି କରିପାରିବେ ନହେଲେ ସେ କି ଈଶ୍ୱର ବା ଲକ୍ଷ୍ମୀଦେବୀ ମାର୍ଗଶୀର ମାସ ଆସିଲେ ଓଡ଼ିଶାର ସ୍ତ୍ରୀ ଲୋକମାନେ ଲକ୍ଷ୍ମୀଦେବୀଙ୍କୁ ପୂଜା କରିବେ ସେ କହିବେ କ'ଣ ନା ଲକ୍ଷ୍ମୀଦେବୀ ହେଉଛନ୍ତି ଅଧିକ ତାଙ୍କର ଐଶ୍ୱର୍ଯ୍ୟ ରହିଛି ଲକ୍ଷ୍ମୀଦେବୀ ଯଦି କ'ଣ ଯଦି କ୍ରୋଧ କରିବେ ତାହେଲେ ଜଗନ୍ନାଥ ଖାଇବାକୁ ପାଇବେ ନାହିଁ ସେ ଭିକ୍ଷା କରି କରିବେ ଖାଇବାକୁ ପାଇବେ ନାହିଁ କିନ୍ତୁ ସେଇ ଲକ୍ଷ୍ମୀଦେବୀ ଏଇଟା ପ୍ରକୃତ ଲକ୍ଷ୍ମୀପୁରାଣ ପ୍ରକୃତ ଅନୁମୋଦିତ ପୁରାଣ ନୁହଁ ସେଇ ଲକ୍ଷ୍ମୀଦେବୀ ଯେତେବେଳେ ଭାଗବତ ବର୍ଣ୍ଣନା କରାଯାଇଛି ଯେତେବେଳେ ସମୁଦ୍ର ମନ୍ଥନରୁ ବାହାରିଥିଲେ ଲକ୍ଷ୍ମୀଦେବୀ ସେ ଲକ୍ଷ୍ମୀଦେବୀ 3 ଶ୍ଳୋକରେ ଭଗବାନଙ୍କ ଭଗବତ୍ତାକୁ ନିରୂପଣ କରିଛନ୍ତି
ସେଇ ଦୃଶ୍ୟ କହୁଛନ୍ତି ସ ଈଶ୍ୱର କିଂ ପରତ ପ୍ରକାଶରେ, ସେ କି ଈଶ୍ୱର ଯିଏ ଅନ୍ୟର ଆଶ୍ରୟରେ ରହିଛନ୍ତି, ସେ କି ଈଶ୍ୱର? ଏଇଟା କହିବାର ଉଦ୍ଦେଶ୍ୟ ହେଉଛି ସେ ଇନ୍ଦ୍ରକୁ ରଖିବେ କହୁଛନ୍ତି କଥା। ଇନ୍ଦ୍ର ଯେତେବେଳେ ଅସୁରମାନଙ୍କ ପରାଜିତ ହେଇଯାଆନ୍ତି, ସେତେବେଳେ ଭଗବାନ ପାଖକୁ ଯାଆନ୍ତି, ପ୍ରାର୍ଥନା କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତେଣୁ ଭଗବାନ ସେମାନେ ସୁରକ୍ଷା ପ୍ରଦାନ କରନ୍ତି। ଭଗବାନ ମଧ୍ୟ କହିଛନ୍ତି ସେ କଥା, ସେ ଗୋସ୍ୱାମୀ ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ ଅଠେଇଶ ଉପରେ କଥାଟି କହିଛନ୍ତି, ଏତେ ତାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଇନ୍ଦ୍ରାଣି ବ୍ୟାକରଣ ଲୋକଂ ମୃଡ଼ୟନ୍ତି ଯୁଗେ ଯୁଗେ। ପ୍ରତି ଯୁଗରେ ଦୁଇ ପ୍ରକାର ବ୍ୟକ୍ତି ଯେଉଁ ରହିଛନ୍ତି ଭୌତିକ ଜଗତରେ, ଗୋଟେ ହେଉଛନ୍ତି ଭଗବାନଙ୍କ ଭକ୍ତ, ଆଉ ଗୋଟେ ହେଉଛନ୍ତି ତାଙ୍କର ବିପରୀତ ଅସୁର। ତେଣୁ ଭଗବାନ ପ୍ରତି ଯୁଗରେ ଆସି ତାଙ୍କର ଭକ୍ତମାନଙ୍କୁ ରକ୍ଷା କରି ଅସୁରମାନଙ୍କୁ ବିନାଶ କରନ୍ତି। ଇନ୍ଦ୍ରାଣି ବ୍ୟାକରଣ ଲୋକଂ ମୃଡ଼ୟନ୍ତି ଯୁଗେ ଯୁଗେ। ଇନ୍ଦ୍ରଙ୍କର ହରି ଯେଉଁମାନେ ଅସୁରମାନେ ପ୍ରତି ଯୁଗରେ ଭଗବାନ ଆସି ତାଙ୍କୁ ହତ୍ୟା କରି ତାଙ୍କର ଭକ୍ତମାନଙ୍କୁ ରକ୍ଷା ସୁରକ୍ଷା ପ୍ରଦାନ କରନ୍ତି। ତେଣୁ ଇଏ ହେଉଛନ୍ତି ଈଶ୍ୱର, ସବୁକିଛି କରିପାରିବେ। ମା ଯଶୋଦାଙ୍କର ଯେଉଁ ତତ୍ତ୍ୱ ଭାବନା ଆସିଲା ତାକୁ ବଦଳେଇ ଦେବେ, ସାଙ୍ଗେ ସାଙ୍ଗେ କିଛି ଅସୁବିଧା ନାହିଁ, ଈଶ୍ୱର ସିଏ ସବୁକିଛି କରିପାରିବେ। ତେଣୁ ଈଶ୍ୱର ବୈଷ୍ଣବୀ ବେତନ ମାୟା, ମାୟା ଦୁଇ ପ୍ରକାର ମାୟା ରହିଛନ୍ତି। ମାୟା କହିଲେ ଯେଉଁଟା ନୁହଁ, ମା ୟା, ମା ମାନେ ନୁହଁ, ୟା ମାନେ ଏଇଟା, ଯେଉଁଟା ନୁହଁ ସେଇଟାକୁ ମାୟା ବୋଲି କୁହାଯାଉଛି। ମାୟା ଭାଗବତ ଭଗବତ ଗୀତା ପନ୍ଦର ଅଧ୍ୟାୟ ପ୍ରଥମ ଶ୍ଳୋକରେ ଭଗବାନ ଏଇ ମାୟା ବିଷୟରେ କହିଛନ୍ତି, ଭଗବତ ଭୌତିକ ଜଗତକୁ ଗୋଟେ ମାୟିକ ଜଗତ ବୋଲି କହିଛନ୍ତି। ଉର୍ଦ୍ଧ ମୂଳ ମଦ ଶାଖମ ଅଶ୍ୱତ୍ଥମ ପ୍ରାଉରଭ୍ୟାମ ଛନ୍ଦାଂଶ ଦେଶ ପ୍ରାଣୀ ଜସ୍ତମ ବେଦ ସବେଦବି। ଏ ଭୌତିକ ଜଗତକୁ ଗୋଟେ ଓରଟା ବୃକ୍ଷ ସହିତ ତୁଳନା କରିଛନ୍ତି। ତେଣୁ ଆମେ ତ ଦେଖୁଛେ ସବୁ ଯେଉଁ ବୃକ୍ଷ ସବୁ ରହିଛି ତାର ମୂଳ ସବୁ ତଳକୁ ଆଉ ଶାଖା ପ୍ରଶାଖ ସବୁ ଉର୍ଦ୍ଧକୁ ରହିଛି, କିନ୍ତୁ ଭଗବାନ କାହିଁ କହିଲେ ଉର୍ଦ୍ଧ ମୂଳ ମଦ ଶାଖା, ମୂଳ ସବୁ ଉର୍ଦ୍ଧକୁ ଶାଖା ସବୁ ତଳକୁ କାହିଁକି କହିଲେ? ପ୍ରଭୁପାଦ ମହାରାଜ ଆପଣ ପଢ଼ିବେ ଭାବାର୍ଥ, ପ୍ରଭୁପାଦ ମହାରାଜ କହିଛନ୍ତି ଏପରି ବୃକ୍ଷ ରହିଛି। ଆମେ ଭୌତିକ ଜଗତ ଦେଖିପାରିବା କେଉଁଠି ଦେଖିବା? ଜଳରେ ତାର ପ୍ରତିଫଳନ ଦେଖିଲେ ଜାଣିବା, ଓଲଟା ଦେଖାଯିବ। ତେଣୁ ସେହିଭଳି ଭାବରେ ଏ ଭୌତିକ ଜଗତ ହେଉଛି ଯେଉଁ ଚିର ଜଗତ ରହିଛି, ଯେଉଁ ବାସ୍ତବ ଜଗତ ରହିଛି, ତାର ବିକୃତ ପ୍ରତିଫଳନ ହେଉଛି ଭୌତିକ ଜଗତ, ଏ ହେଉଛି ମାୟା। ତେଣୁ ଏଇ ଯେଉଁ ମାୟା, ଦୁଇ ପ୍ରକାର ମାୟା ରହିଛି, ଗୋଟେ ହେଉଛି ବହିରଙ୍ଗା ମାୟା, ଗୋଟେ ହେଉଛି ଅନ୍ତରଙ୍ଗା ମାୟା। ତେଣୁ ଭୌତିକ ଜଗତରେ ସମସ୍ତେ ବହିରଙ୍ଗା ମାୟା ଦ୍ୱାରା କ'ଣ ସେମାନେ ନିୟନ୍ତ୍ରିତ ହେଉଛନ୍ତି ବହିରଙ୍ଗା ମାୟା ଦ୍ୱାରା। ବହିରଙ୍ଗା ମାୟା କହିଲେ ସତ୍ଵ ରଜ ତମ, ଏ ତିନି ଗୁଣରେ ସେମାନେ ବନ୍ଦୀ ହେଇକି ରହିଛନ୍ତି। ସତ୍ଵ ରଜ ତମ ଇତି ଗୁଣ ପ୍ରକୃତି ସମବା ନିବନ୍ଧନ୍ତି ମହାବାହୋ ଦେହେ ଦେହିନ ଅଭ୍ୟାମ। ଚଉଦ ଅଧ୍ୟାୟରେ ଗୁଣତ୍ର ବିଭାଗ ବିଷୟରେ କହୁଛନ୍ତି ଭଗବାନ ଗୀତା କହୁଛନ୍ତି, ସମସ୍ତଙ୍କୁ ଏଇ ବନ୍ଧା ହେଇକି ରହିଛନ୍ତି। ସମସ୍ତେ ମାନେ ଶତକଡ଼ା ଅଂଶଭାଗ ଲୋକ, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ମାୟାର ବନ୍ଧନରେ ନଥାନ୍ତି। ୟା ଦସ୍ୟ ହରଦାସ୍ୟ କର୍ମଣା ମନସା ଗିରା ନିଖିଳାଶୋପ ଅବସ୍ଥା ଆସୁ ଜୀବନ ମୁକ୍ତ ଶୌଚରେ। ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ କାୟ ମନ ବାକ୍ୟରେ ଯେକୌଣସି ଅବସ୍ଥାରେ ଥାଆନ୍ତୁ ନା କାହିଁକି ସେମାନେ ଜୀବନ ମୁକ୍ତ, ସେମାନେ ଗୁଣ ଭିତରେ ନଥାନ୍ତି, ସେମାନେ ତ୍ରିଗୁଣ ତ୍ରିଗୁଣ୍ୟାତୀତ ହୋଇଯାଇଥାନ୍ତି, ଗୁଣରୁ ଉର୍ଦ୍ଧ୍ୱରେ ସେମାନେ ଥାଆନ୍ତି। ତେଣୁ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ବୈଷ୍ଣବୀ ମାୟାରେ ଅଧୀନରେ ଥାନ୍ତି। ବୈଷ୍ଣବୀ ମାୟା କହିଲେ ବୈଷ୍ଣବ ମାନେ ବୈଷ୍ଣବୀ ମାୟା ଅଧୀନରେ ଥାନ୍ତି ବା ଭଗବାନଙ୍କ ଅନ୍ତରଙ୍ଗ ଶକ୍ତିରେ ଥାନ୍ତି। ତେଣୁ ସେମାନେ ହେଉଛନ୍ତି ମହାତ୍ମା, ଭଗବତ ଗୀତାରେ ଭଗବାନ କହିଲେ ସୁତା ମହାତ୍ମା ସେମାନଙ୍କ ପାଠ ଦୈବୀ ପ୍ରକୃତି ମାସିତା ଭଜନ୍ତି ଅନ୍ୟ ମନୁଷ ଜ୍ଞାନ୍ତା ଭୂତାଦି ମଧ୍ୟ। ଭଗବାନଙ୍କର ଯେଉଁମାନେ ଭକ୍ତ ସେମାନଙ୍କୁ ମହାତ୍ମା ବୋଲି କୁହାଯାଏ। ପ୍ରଭୁପାଦ ମହାରାଜ କହନ୍ତି ଜଣକୁ ମହାତ୍ମା ଉପାଧି ଦେଇଦେଲେ ସେ ମହାତ୍ମା ହେଇଯିବ ତା ନୁହଁ। ଆମର ଭାରତବର୍ଷରେ ମହାତ୍ମା ଗାନ୍ଧୀ କୁହାଯାଉଛି, ମହାତ୍ମା ଗାନ୍ଧୀକୁ ମହାତ୍ମା ଉପାଧି ଦିଆଯାଇଛି। ମୋହନଦାସ କର୍ମଚାନ୍ଦ ଗାନ୍ଧୀ ତାଙ୍କର ନାମ ଥିଲା, କିନ୍ତୁ ତାଙ୍କୁ ଯେହେତୁ ସେ ଆମର ଭାରତ ସ୍ୱାଧୀନତାରେ ବହୁତ ମୁଖ୍ୟ ଭୂମିକା ନିଭେଇଥିଲେ, ତେଣୁ ତାଙ୍କୁ ମହାତ୍ମା ଶବ୍ଦ ଦିଆଗଲା। ଜନକ ବୋଲି କହିଲେ କ'ଣ ପୁଅ କ'ଣ କହୁଛନ୍ତି, ବାପୁଜୀ କୁହାଯାଉଛି ତାଙ୍କୁ, ପିତା ସିଏ ବୋଲି କୁହାଯାଉଛି, ମହାତ୍ମା ଶବ୍ଦ ଦିଆଗଲା। କିନ୍ତୁ ଏଇଟା ପ୍ରକୃତ ମହାତ୍ମା ନୁହଁ। ପ୍ରକୃତ ମହାତ୍ମାର ସଂଜ୍ଞା ଭଗବାନ ଦେଇଛନ୍ତି, ମହାତ୍ମା ମାଙ୍କ ଅର୍ଥ ଦୈବୀ ପ୍ରକୃତି ମା ସୀତା। ଯେଉଁ ବୈଷ୍ଣବୀ ମାୟା ସେଟାକୁ ଦୈବୀ ପ୍ରକୃତି, ଭଗବାନଙ୍କର ଅନ୍ତରଙ୍ଗା ପ୍ରକୃତି। ଅନ୍ତରଙ୍ଗା ପ୍ରକୃତି କ'ଣ ନା ସତ୍, ଚିତ୍ ଏବଂ ଆନନ୍ଦ। ସଦ୍ ଅଂଶେ ସନ୍ଧିନୀ, ଚିତ୍ ଅଂଶେ ସମ୍ବିତ, ଆନନ୍ଦ ଅଂଶେ ରାଧିନୀ। ରାଧାରାଣୀ ଭଗବାନଙ୍କର ରାଧିନୀ ଶକ୍ତି, ରାଧିନୀ ଶକ୍ତି। ସେ ଆନନ୍ଦ ଭଗବାନ ଆନନ୍ଦ କିଭଳି ବାହାର ପାଆନ୍ତି ନା ରାଧିନୀ ଶକ୍ତି ଦ୍ୱାରା, ରାଧାରାଣୀଙ୍କ ଦ୍ୱାରା ସେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଯେଉଁମାନେ ଭକ୍ତମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି ସେ ରାଧାରାଣୀଙ୍କ କୃପାରୁ ସେ ସବୁ ଆନନ୍ଦ ସେମାନେ ପ୍ରାପ୍ତ ହୁଅନ୍ତି। ଭକ୍ତମାନେ ସକାଳୁ ଉଠି ଆରମ୍ଭ କରି ମଙ୍ଗଳାରତୀରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ, ସୟାନ ରାତି ପର୍ଯ୍ୟନ୍ତ ବିଭିନ୍ନ ସେବାରେ କେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଏ ରାଧାରାଣୀ ସେ ଆନନ୍ଦ ପ୍ରଦାନ କରୁଛନ୍ତି। ରାଧାରାଣୀ ଇଏ ଭଗବାନଙ୍କ ଶକ୍ତି, ରାଧାରାଣୀ ଭଗବାନଙ୍କ ଶକ୍ତି। ଏସବୁ ବୈଷ୍ଣବୀ ମାୟା ବା ଅନ୍ତରଙ୍ଗ ଶକ୍ତି ଭଗବାନଙ୍କର। ସତ୍ ଅଂଶେ ସନ୍ଧିନୀ, ସତ୍ ସତ୍ କହିଲେ ସବୁବେଳେ ପାଇଁ ସେ ରହିଥିବେ। ଏମିତି କେତେବେଳେ ନାହିଁ ଦିନ ନାହିଁ ଆମେ ନଥିଲେ, ଏମିତି କେତେବେଳେ ଦିନ ହେବ ନାହିଁ ଆମେ ରହିବ ନାହିଁ, ସବୁବେଳେ ପାଇଁ ଆମେ ଅଛେ। ଇଏ ହେଉଛି ଭଗବାନଙ୍କର ସଚ୍ଚିଦାନନ୍ଦ ଶକ୍ତି, ଅନ୍ତରଙ୍ଗ ଶକ୍ତି। ଏବଂ ଚିତ୍ ଅଂଶେ ସମ୍ବିତ, ସମ୍ବିତ କହିଲେ ଜ୍ଞାନ, ପୂର୍ଣ୍ଣ ଜ୍ଞାନ। ଏଣୁ ଭଗବାନ ଭକ୍ତମାନେ ସେ ସବୁ ଜ୍ଞାନ ଭଗବାନଙ୍କୁ ପ୍ରଦାନ କରନ୍ତି, ଯେଉଁଠି ସମ୍ବିତ ଶକ୍ତି ଭଗବାନଙ୍କର ପୂର୍ଣ୍ଣ ଜ୍ଞାନ ସେମାନେ ପ୍ରାପ୍ତ ହୁଅନ୍ତି। ଏବଂ ସେମାନେ ସବୁବେଳେ ଆନନ୍ଦାମ୍ବୋଧି ବର୍ଦ୍ଧନ, ତାଙ୍କର ଆନନ୍ଦ ବଢ଼ିବଟିକା ଯାଉଥିବ। କାହିଁକି ନା ଏ ଆନନ୍ଦ ଅନଲିମିଟେଡ୍, ବିଭୁ ଶବ୍ଦ ବ୍ୟବହାର କରାଯାଇଛି ଅନ୍ତିମରେ ଦେଖିବେ ଆପଣ, ବିଭୁ ଶବ୍ଦ, ବିଭୁ ଅର୍ଥ ହେଉଛି ଲିମିଟ୍ ନାହିଁ, ସୀମା ନାହିଁ, ଅସୀମ ବସ୍ତୁ ସେ ବିଭୁ, ବୃହତ୍ ବସ୍ତୁ, ତାଙ୍କର ସୀମା ନାହିଁ। ଆମେ ହେଉଛୁ ଅଣୁ, ଭଗବାନ ଆମ ଭିତରେ ତଫାତ୍ ହେଉଛି ଏଇଟା, ଭଗବାନ ହେଉଛୁ ବିଭୁ, ଆମେ ହେଉଛେ ଅଣୁ। ମହିମାଂଶ ଜୀବ ଲୋକେ ଜୀବ ଭୂତ ସନାତନ, ଆମେ ଅଂଶ, ଭଗବାନଙ୍କ ଅଂଶ, ଆମେ ହେଉଛେ ଅଣୁ, ଅଣୁଚେତନା ଆମର, ଭଗବାନ ହେଉଛି ବିଭୁ ଚେତନା। ଅନଲିମିଟେଡ୍ କହିପାରିବ ନାହିଁ, ଭେଦାନ ସନ୍ତି ତାହାନି ବର୍ତ୍ତମାନ ଚ ଅର୍ଜୁନ ଭବିଷ୍ୟାଣି ଚ ଭୂତାନି ମାନ୍ତୁ ବେଦନ କଶ୍ଚନ, ଭଗବାନ ସବୁ ବି ଜାଣନ୍ତି। ଅତୀତରେ ଆମେ କ'ଣ ଥିଲେ, ଭବିଷ୍ୟତରେ କ'ଣ ହେବା, ସବୁ କଥା ଭଗବାନ ଜାଣନ୍ତି, କିନ୍ତୁ ଭଗବାନ କେହି ଜାଣିପାରିବେ ନାହିଁ। ଭଗବାନ ଯଦି ନିଜେ ନ ଜାଣିବେ, ବ୍ରହ୍ମା ମଧ୍ୟ ଜାଣିପାରୁନଥିଲେ ସେ କିଏ, ଅନ୍ୟମାନେ କଥା କ'ଣ କହିବା। ତେଣୁ ଇଏ ହେଉଛି ଭଗବାନଙ୍କର ଚିତ୍ ଶକ୍ତି ବା ସମ୍ଭିତ ଶକ୍ତି, ଭଗବାନଙ୍କର ସଚ୍ଚିଦାନନ୍ଦ ସର୍ବସ୍ୱ ଭଗବାନ ବିଭୁ, ତାଙ୍କର ଲିମିଟ୍ ନାହିଁ, ଏତିକି ତାଙ୍କର ଶକ୍ତି ନା, ତାଙ୍କର ଶକ୍ତି ଯେତେ ଆମେ ଚିନ୍ତା କରୁଥିବା ସେତେ ବଢ଼ି ବଢ଼ିକା ଯାଉଥିବା ତାଙ୍କର ଶକ୍ତି। ଏମିତିକି ଭଗବାନ ନିଜେ ମଧ୍ୟ ତାଙ୍କର ଶକ୍ତିର ଅନ୍ତ ପାଇପାରନ୍ତି ନାହିଁ, ଭଗବାନ ନିଜେ, ଭଗବାନ ନିଜ ରୂପକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି, ଏ କାହାର ରୂପ ବୋଲି ଚିନ୍ତା କରନ୍ତି। ଦ୍ୱାରକା ଲୀଳାରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ଲୀଳା କରୁଥିଲେ ଦ୍ୱାରକାରେ, ଦ୍ୱାରକାରେ 1000-108 ରାଣୀ ସମସ୍ତ ପାଇଁ ଗୋଟେ ଗୋଟେ ମହଲ, ଆମର ଏଇ ଯେଉଁ ରଘୁ ରଘୁନନ୍ଦନ ଧାମ ଯେତିକି ଜାଗା ଅଛି ସେ ତାଠାରୁ ଅଧିକ ଜାଗା ଗୋଟେ ଗୋଟେ ରାଣୀଙ୍କ ପାଇଁ ଦିଆଯାଇଛି। ବିରାଟ ବିରାଟ ମହଲ ସବୁ ସୃଷ୍ଟି ତିଆରି କରାଯାଇଛି, ଗୋଟେ ରାତିରେ ସବୁ ସୃଷ୍ଟି ହୋଇଗଲା। 1600-108 ରାଣୀଙ୍କ ପାଇଁ 1600-108 ମହଲ ହୋଇଗଲା, ଯେତେବେଳେ ଭଗବାନ ବିବାହ କରିନାହାନ୍ତି। ମଥୁରାରେ 78 ଯେତେବେଳେ 18th ଟାଇମ୍ ଯେଉଁ ଆସିଲେ, ଜରାସନ୍ଧ ଆକ୍ରମଣ କରିବା ପାଇଁ ଆସିଲେ, ସେହି ସମୟରେ କାଳଚରଣ ଆସିଲା, ଯେ 3 କୋଟି ସୈନ୍ୟ ଆଣିକି ଆସିଥିଲା। କାଳଚରଣ ଏତେ ଶକ୍ତିଶାଳୀ ଥିଲା, ଯିଏ ତା ସମ୍ମୁଖରେ ଯୁଦ୍ଧ କରିବ ତା'ର ଅଧା ଶକ୍ତି ସେ ପାଇଯିବ, ଏତେ ବର ସେ ଲାଭ କରିଥିଲା। ତେଣୁ ଭଗବାନ କ'ଣ କଲେ ନା ଦ୍ୱାରକା ନିର୍ମାଣ କଲେ। କିଭଳି ନିର୍ମାଣ କଲେ, ଚିନ୍ତା କରିଦେଲେ, ବିଶ୍ୱକର୍ମାକୁ ଚିନ୍ତା କରିଦେଲେ, ସ୍ମରଣ କରିଦେଲେ, ବିଶ୍ୱକର୍ମା ରାତାରାତି ତିଆରି କରିଦେଲେ। ସେତେବେଳେ ଭଗବାନ ବିବାହ କରିନାହାନ୍ତି, କିନ୍ତୁ 1600-108 ମହଲ ତିଆରି ହୋଇଗଲା, 1600-108 ରାଣୀଙ୍କ ପାଇଁ 1600-108 ମହଲ ହୋଇଗଲା, ଯେତେ ମଥୁରାବାସୀ ଥିଲେ ସମସ୍ତ ପାଇଁ ଗୋଟେ ଗୋଟେ ବିରାଟ ଫ୍ଲାଟ ହୋଇଗଲା, ସବୁ ରାତାରାତି ହୋଇଗଲା। ତାକୁ ଇଏ କରିବା ପାଇଁ କେତେ ବର୍ଷ ଲାଗିଲା ତା ନୁହଁ, ରାତାରାତି ସବୁ ହୋଇଗଲା। ଏବଂ ରାତାରାତି ମଧ୍ୟ ସବୁ ଟ୍ରାନ୍ସପୋର୍ଟ ହୋଇଗଲେ, ପଳାଇଗଲେ, ଶୋଇଥିଲେ ସବୁ ମଥୁରାବାସୀ, ସକାଳେ ଏସବୁ ଘଟଣା ହେବ, କଳାଜଗନ ଆସିବ, 3 କୋଟି ସୈନ୍ୟ ଆସିବେ, ଜରାସନ୍ଧ ଆସିବ, ତା'ର 23 ଅକୋଟି ସୈନ୍ୟ ଆଣିକି ଆସିବ, ତା ପୂର୍ବରୁ ଭଗବାନ ଚିନ୍ତା କରି ଦ୍ୱାରକା ନଗର ନିର୍ମାଣ କରିଦେଲେ ଏବଂ ସମସ୍ତଙ୍କୁ ଟ୍ରାନ୍ସପୋର୍ଟ କରିଦେଲେ ସେଠିକି। ସେମାନେ ସକାଳୁ ଉଠିଲା ବେଳକୁ ଯେଉଁ ଦ୍ୱାରକାରେ ସେମାନେ ଦେଖୁଛନ୍ତି ଦ୍ୱାରକାରେ ନୂଆ ନଗରୀ ଆସି ପହଞ୍ଚିଗଲେ, ଦ୍ୱାରକା ନଗରୀ ମଥୁରା ନଗରୀ ଚାଲିଗଲା। ଏ ଅକର୍ତ୍ତମ୍ ଇଏ ହେଉଛି ଈଶ୍ୱର କର୍ତ୍ତମ୍ ଅକର୍ତ୍ତମ୍ ଅନ୍ୟତା କର୍ତ୍ତମ୍ ସରନ୍ତ ଇଏ ହେଉଛି ଈଶ୍ୱର। ଏବଂ ଆମେ ମଧ୍ୟ ସେଇ ଭଗବାନ ଯୋଗେଶ୍ୱର କରି କୁହାଯାଏ। ଯୋଗ କହିଲେ ବହୁତ ଯୋଗ ସିଦ୍ଧି ରହିଛି ଏବଂ ବିଶେଷ ପ୍ରସିଦ୍ଧ ଅଷ୍ଟାଙ୍ଗ ଆଠଟି ଯୋଗ ସିଦ୍ଧି ରହିଛି। ତାସାମ ଅଷ୍ଟ ପ୍ରଧାନା ଆଠଟି ଯେଉଁ ଅଠରଟି ଯୋଗ ସିଦ୍ଧି ରହିଛି ତା'ପରେ ଆଠଟି ହେଉଛି ପ୍ରଧାନ ଯୋଗ ଅଣିମା ଲଘିମା ଇତ୍ୟାଦି ଯୋଗ ସିଦ୍ଧି ରହିଛି। ଏ ଯୋଗ ସିଦ୍ଧି ଆମେ କେମିତି ପ୍ରାପ୍ତ ହେଉଛେ ସେ ଭଗବାନଙ୍କ କୃପାରୁ ଏ ଜଣେ ଯୋଗ ସିଦ୍ଧି ପ୍ରାପ୍ତ ହେଉଛି। ଏ ଗୋଟିଏ ଗୋଟିଏ ଯୋଗ ସିଦ୍ଧି ପ୍ରାପ୍ତ ହେଇ ଜଣେ ନିଜକୁ ଭଗବାନ ଭାବନ୍ତି। ଏ ପ୍ରସଙ୍ଗରେ ଗୋଟେ କଥା ଅଛି, ଥରେ କାଲକାଟାରେ ଜଣେ ଯୋଗୀ ସିଦ୍ଧ ଯୋଗୀ ସେ ପ୍ରଚାର ହେଲା ଯେ ସେ ଜଳରେ ଚାଲିବେ, ଗଙ୍ଗା ଜଳରେ ଚାଲିବେ, ଗଙ୍ଗା ନଦୀରେ ଚାଲିବେ। ତେଣୁ ସେ କଥା ଦେଖିବା ପାଇଁ ବହୁତ ଟିକେଟ୍ ବିକ୍ରି ହେଲା, ବହୁତ ଲୋକ ସବୁ କିଣିକି ଟିକେଟ୍ କିଣିଲେ। ଆଉ ଯେଉଁଦିନ ଡିସାଇଡ଼ ହେଇଥିଲା ସେଇଦିନ ସେ ତାଙ୍କର ଯୋଗ ପ୍ରଦର୍ଶନ କରିବେ, ସେଦିନ ସେ ଆସି ଜଳରେ ଉପରେ ଚାଲିକି ପଳାଇଲେ, ଗଙ୍ଗା ନଦୀରେ ଜଳ ଚାଲିକି ପଳାଇଲେ। ତେଣୁ ଏ କଥା ଆମର ଜଣେ ଗୁଡ଼ିଏ ଭକ୍ତ ଜଣେ ଦେଖିଲେ, ସେ କଥା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ ସେ କଥା ଯେ ଏମିତି ଜଣେ ଯୋଗୀ ଅଛନ୍ତି ସେ ଜଳରେ ଚାଲିକି ପଳାଇଗଲେ, ନା ଦୁଇ ପଇସାର ସିଦ୍ଧି, ଦୁଇ ପଇସାର ସିଦ୍ଧି। ସେ ସମୟରେ ଗଙ୍ଗା ନଦୀ ପାର ପାଇଁ ଦୁଇ ପଇସା ଦେବାକୁ ପଡ଼ୁଥିଲା। ତେଣୁ ଏତେ ବର୍ଷ କାଳ କଷ୍ଟ କରି ଜଣେ ଯେଉଁ ସିଦ୍ଧି ପ୍ରାପ୍ତ ହେଲେ ହେଉଛି କ'ଣ ଲଘିମା ସିଦ୍ଧି, ଲଘୁ ହେଇଯିବେ, ଲଘୁ ହେଇଗଲେ ଜଳ ଉପରେ ସେମାନେ ଚାଲି ଯାଇପାରିବେ ବା ଆକାଶରେ ମଧ୍ୟ ଉଡ଼ିପାରିବେ, ଲଘିମା ସିଦ୍ଧି। ତେଣୁ ଏ ଦୁଇ ପଇସାର ସିଦ୍ଧି କ'ଣ ବଡ଼ କଥା ଏଇଟା ଯୋଗ ସିଦ୍ଧି। ତେଣୁ ଏ ଯୋଗ ସିଦ୍ଧି ଜଣେ କେମିତି ପ୍ରାପ୍ତ ହେଉଛନ୍ତି ନା ଭଗବାନଙ୍କଠାରୁ ସେ ଯୋଗ ସିଦ୍ଧି ପ୍ରାପ୍ତ। ଭାଗବତ ଏକାଶଙ୍କ ଷୋହଳ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସିଦ୍ଧି ବିଷୟରେ ବର୍ଣ୍ଣନା କରାଯାଇଛି, ଷୋହଳ ପନ୍ଦର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯୋଗ ସିଦ୍ଧି। ତେଣୁ ଏଇ ଯେଉଁ ଯୋଗ ସିଦ୍ଧି ରହିଛି ସବୁ ସେ ଭଗବାନ କୃପା କରି ଯୋଗ ସିଦ୍ଧି ପ୍ରଦାନ କରୁଛନ୍ତି। ତେଣୁ ସେ ହେଉଛନ୍ତି ଯୋଗେଶ୍ୱର, ଯାତ୍ର ଯୋଗେଶ୍ୱର କୃଷ୍ଣ, ସେ ହେଉଛନ୍ତି ଯୋଗର ଈଶ୍ୱର। ତେଣୁ ସେ ହେଉଛନ୍ତି ବିଭୁ, ତାଙ୍କର ଶକ୍ତି କେତେ କହିହେବ ନାହିଁ। ତେଣୁ ଭଗବାନ ଦ୍ୱାରକାରେ ଲୀଳା କରୁଥିଲା ବେଳେ ଯେଉଁ ସ୍ଫଟିକ ଖମ୍ବ ସବୁ ରହିଛି ତାଙ୍କର ନିଜର ପ୍ରତିବିମ୍ବ ଦେଖି ଆକର୍ଷିତ ହେଇଗଲେ, କେତେ ସୁନ୍ଦର ରୂପ, ଏ କାହାର ରୂପ, ଏ କିଏ ବୋଲି ଚିନ୍ତା କରୁଛନ୍ତି। ଦେଖିଲା ବେଳେ ନିଜ ଯେତେବେଳେ ଶରୀର ଟିକେ ଦୌଡ଼ି ଯାଇଛି, ହୋ ଏ ମୋର ରୂପ, ଏ ମୋର ପ୍ରତିଫଳନ ରୂପ, ଏତେ ସୁନ୍ଦର ରୂପ, ଭଗବାନ ଟିକେ ଆଶ୍ଚର୍ଯ୍ୟ ହେଇଯାଆନ୍ତି। ଭଗବାନ ନିଜର ଶକ୍ତିରେ ମଧ୍ୟ ଅନ୍ତ ପାଇପାରନ୍ତି ନାହିଁ। ତେଣୁ ସେ ହେଉଛନ୍ତି ବିଭୁ, ଭଗବାନ ହେଉଛନ୍ତି ବିଭୁ, ତାଙ୍କର ଶକ୍ତିର ସୀମା ନାହିଁ, ଅସୀମ ଶକ୍ତି ରହିଛି, ଅନାଦିକାଳରୁ ସେ ରହିଛନ୍ତି, ଅନାଦିକାଳ ପର୍ଯ୍ୟନ୍ତ ରହିବେ। ତାଙ୍କର ଆମେ ଆଦ୍ୟନ୍ତ ଅନ୍ତ କୌନ୍ତେୟ, ଆମର ଯେଉଁ ବୁଦ୍ଧି ଏଇଟା ହେଉଛି ତା'ର ଆଦି ଅଛି ଅନ୍ତ ଅଛି ଆମର ବୁଦ୍ଧି। ତେଣୁ ଆମେ ସବୁବେଳେ ଚିନ୍ତା କରୁଛେ ଆମେ ଆଦି କେବେଠୁ ଆରମ୍ଭ ହେଲା, ବୌଦ୍ଧ ଜଗତ କେବେଠୁ ଆରମ୍ଭ ହେଲା, ଆମେ କେବେ ବୌଦ୍ଧ ଜଗତକୁ ଆସିଲେ, ସବୁ ଆଦି ଚିନ୍ତା କରୁଛେ। ଏବଂ ଅନ୍ତ ମଧ୍ୟ ଆମେ ଚିନ୍ତା କରୁଛେ, ଅନ୍ତ ଅନ୍ତିମ ସମୟ ଗୋଟେ ଆସିବ। କିନ୍ତୁ ଆଦି ଏବଂ ଅନ୍ତର ଉର୍ଦ୍ଧ୍ୱରେ ଯେଉଁ ଅନାଦି ଅନନ୍ତ ବସ୍ତୁ ସେ ହେଉଛନ୍ତି ବିଭୁ, ଭଗବାନ ସବୁକିଛି କରିପାରିବେ ସିଏ। ତେଣୁ ଭଗବାନ ସୁଇଚ୍ ବୁଲେଇ ଦେଲେ, ମା ଯେଉଁ ଚିନ୍ତା କରୁଥିଲେ, ତତ୍ତ୍ୱ ଚିନ୍ତା କରୁଥିଲେ, ବିବେକ ତାଙ୍କର ଉଦ୍ରେକ ହେଇଥିଲା, ବୈରାଗ୍ୟ ଆସିଯାଇଥିଲା, କିଏ ମୋର ପତି, କିଏ ମୋର ପୁତ୍ର, ଏଇଭଳି ଭାବରେ ଚିନ୍ତା କରୁଥିଲେ। ଅଶୁଭ ପତି ଏ ସେମାନେ ପୁତ୍ର, ଏସବୁ ତା ପୂର୍ବ ଶ୍ଳୋକରେ କୁହାଯାଇଛି। ତେଣୁ ବର୍ତ୍ତମାନ ଭଗବାନ ଟିକେ ବୁଲେଇ ଦେଲେ ସୁଇଚ୍ ତାଙ୍କର, ତେଣୁ ଯଶୋଦାଙ୍କର ଯେଉଁ ଚିନ୍ତା ସବୁ ଥିଲା ବଦଳିଗଲା। ତେଣୁ ବୈଷ୍ଣବୀ ବେତନ ମାୟା, ଭଗବାନ ବୈଷ୍ଣବୀ ମାୟାକୁ ବିସ୍ତାର କରିଦେଲେ, ମା ଯଶୋଦାଙ୍କ କ'ଣ ତାଙ୍କର ବୁଦ୍ଧିରେ ବୈଷ୍ଣବୀ ବେତନ ମାୟା। ତେଣୁ ଯେଉଁ ଚିନ୍ତା କରୁଥିଲେ ଇଏ କି ମୋର ପୁତ୍ର, କିଏ ମୋର ପୁତ୍ର, କିଏ ମୋର ପତି, ଏସବୁ ଚିନ୍ତା କରୁଥିଲେ, ବର୍ତ୍ତମାନ ତାଙ୍କ ଚିନ୍ତା ବଦଳିଗଲା। ପୁତ୍ର ସ୍ନେହ ମୟୀ ବିଭୁ, ପୁତ୍ର ସ୍ନେହ, ପୁତ୍ର ସ୍ନେହ ଆସିଗଲା, ଇଏ ମୋର ପୁତ୍ର, ଇଏ ଭଗବାନ ନୁହନ୍ତି, ଇଏ ମୋର ପୁତ୍ର, ଏଇଭଳି ଭାବରେ ତାଙ୍କର ପୁଣି ମୋହ ଆସିଗଲା। ବୈଷ୍ଣବୀ ମାୟା ତାର ମୋହିତ ହେଇଗଲେ। ତେଣୁ ଏଇଭଳି ଭାବରେ ଏଇ ଅଷ୍ଟମ ସ୍କନ୍ଧରେ ଅଷ୍ଟମ ଅଧ୍ୟାୟରେ ଭଗବାନଙ୍କର ଏ ଯେଉଁ ବିଶ୍ୱରୂପ ଦର୍ଶନ ଦେଖିକି ଯଶୋଦା ମାଆଙ୍କର ପରିବର୍ତ୍ତନ ହେଇଛି। ପ୍ରଥମେ ଭାବୁଥିଲେ ଏ ଭଗବାନ ବୋଲି, ତାପରେ ପୁଣି ବୈଷ୍ଣବୀ ମାୟା ଦ୍ୱାରା ତାଙ୍କର ବୁଦ୍ଧି ପରିବର୍ତ୍ତିତ ହେଇଗଲା। ତେଣୁ ସେ ବର୍ତ୍ତମାନ ନିଜକୁ ନିଜ ପୁତ୍ର ବୋଲି ଗ୍ରହଣ କରି ପୁତ୍ର ସ୍ନେହରେ ଆଉ ପରମାରେ ବର୍ଣ୍ଣନା କରାଯିବ। ଏଇ ମାସରେ ସେ ଲୀଳାଟି ହେଇଥିଲା, ଯେଉଁ ଆସିବ ଯେଉଁ ଦୀପାବଳି, ସେଇଦିନ ଭଗବାନଙ୍କର ଏଇ ଲୀଳାଟି ହେଇଥିଲା। ମା ଯଶୋଦାକୁ ବାନ୍ଧିଥିଲେ ଦାମୋଦର ଲୀଳା। ସେଥିପାଇଁ ଆମେ ଏଇ ମାସଟି ସାରା ଆମେ ଏଇ ପ୍ରାର୍ଥନା କରୁଛେ, ନମାମେଶ୍ୱରଂଦ ବିଶ୍ୱରୂପ ଦେଖି ଭଗବାନ ଚିନ୍ତା କରୁଥିଲେ, ବୈଷ୍ଣବୀ ଯତ୍ନ ମାୟା, ଭଗବାନ ସୁଇଚ୍ ବୁଲେଇ ଦେଲେ, ସୁଇଚ୍ ମାରିଲେ ଫ୍ୟାନ୍ ବୁଲୁଛି, ସୁଇଚ୍ ବନ୍ଦ କଲେ ଫ୍ୟାନ୍ ବନ୍ଦ ହେଇଯାଉଛି। ଭଗବାନ ପାଖରେ ସବୁ କିଛି ରହିଛି, କର୍ତ୍ତୁମ୍ ଅକର୍ତ୍ତୁମ୍ ଅନ୍ୟଥା କର୍ତ୍ତୁମ୍, ସମସ୍ତେ ସେ ହେଉଛନ୍ତି ଈଶ୍ୱର। ବୁଲେଇ ଦେଲେ, ସୁଇଚ୍ ବୁଲେଇ ଦେଲେ, ଭଗବାନଙ୍କର ଯେଉଁ ଭଗବତା ମା ଯଶୋଦାଙ୍କ ମୁଖରେ ଥିଲା ବୁଦ୍ଧିରେ, ଭଗବାନଙ୍କୁ ବର୍ତ୍ତମାନ ସ୍ତୁତି କରିଥାନ୍ତେ, ତାଙ୍କୁ ଆଉ ବାନ୍ଧୁ ତା ପରେ ବର୍ଣ୍ଣନା କର। ପରିବର୍ତ୍ତନ ହେଇଗଲା, ମା ବର୍ତ୍ତମାନ ବାନ୍ଧିବା ପାଇଁ ଚିନ୍ତା କରୁଛନ୍ତି, ଭୁଲିଗଲେ ସେ ତାଙ୍କ ମୁଖରେ ଭଗବାନ ଦେଖିଥିଲେ, ବିଶ୍ୱରୂପ ଦେଖିଥିଲେ ବୋଲି ସେ ଭଗବାନ ବୋଲି ଭୁଲିଗଲେ। ଏ ବୈଷ୍ଣବୀ ମାୟା ଏଇଭଳି ଭାବରେ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏସବୁ ଲୀଳାକୁ ଦର୍ଶନ କରି ଶୁଣିକରି ପରୀକ୍ଷିତ ମହାରାଜ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଏ କ'ଣ କରିଥିଲେ? ଆଉ ପରେ ସବୁ ପଚାରିବେ କଥାଟି, କ'ଣ କରିଥିଲେ ନନ୍ଦକି ମକଳ ବ୍ରହ୍ମାନ, ହେ ବ୍ରହ୍ମାନ ସୁଖଦେବ ଗୋସ୍ୱାମୀ, ନନ୍ଦ କ'ଣ କାର୍ଯ୍ୟ କରିଥିଲେ? କି ଚାଉଳ ଖାଇଥିଲେ ଯାହା ପାଇଁ କି ନନ୍ଦକି ମକଳ ବ୍ରହ୍ମାନ ଯଶୋଦା ଚ ମହାଭାଗା ନନ୍ଦକି ମକଳ ବ୍ରହ୍ମାନ, କ'ଣ ନନ୍ଦ ଏବଂ ଯଶୋଦା କ'ଣ ସବୁ ପୁଣ୍ୟ କାର୍ଯ୍ୟ କରିଥିଲେ? ଯେଉଁଭଳି ବର୍ତ୍ତମାନ ଭଗବାନ ସହିତ ଏଇଭଳି ଲୀଳା କରୁଛନ୍ତି, ମା ପିତା ମା ତାର ଅଭିନୟ କରୁଛନ୍ତି, ରୋଲ୍ କରୁଛନ୍ତି। ତେଣୁ ଏହିଭଳି ଭାବରେ ଆମ ମଧ୍ୟ ଭଗବାନଙ୍କ ସହିତ ଗୋଟେ ସମ୍ବନ୍ଧ ରହିଛି, ଯେମିତି ମା ଯଶୋଦା ନନ୍ଦ ମହାରାଜଙ୍କର ଭଗବାନଙ୍କର ବାତ୍ସଲ୍ୟ ସମ୍ବନ୍ଧ ରହିଥିଲା, ସେଇଭଳି ଭାବରେ ଆମର ମଧ୍ୟ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି। କାହାର କିଏ ଦାସ୍ୟ ସମ୍ବନ୍ଧରେ ସମ୍ବନ୍ଧିତ, କିଏ ସଖ୍ୟ ସମ୍ବନ୍ଧରେ ସମ୍ବନ୍ଧିତ, କିଏ ବାତ୍ସଲ୍ୟ ସମ୍ବନ୍ଧରେ ସମ୍ବନ୍ଧିତ, କିଏ ମାଧୁରୀ ସମ୍ବନ୍ଧରେ ସମ୍ବନ୍ଧିତ, କିଏ ଶାନ୍ତ ଦର୍ଶନ ମଧ୍ୟ ସମ୍ବନ୍ଧିତ, ଏହି ପ୍ରକାର ପାଞ୍ଚଟି ସମ୍ବନ୍ଧ ରହିଛି। ତେଣୁ ଆମେ ଏଇ ଯେଉଁ ସବୁ କାର୍ଯ୍ୟ କରୁଛେ, ଭକ୍ତିରେ ବିଭିନ୍ନ ପ୍ରକାର ସେବା କରୁଛେ ବା ଯାହା କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଭଗବାନଙ୍କର ଭକ୍ତିରେ ଯୁକ୍ତ ହେଇଛେ, ଆର ଲକ୍ଷ୍ୟ ହେଉଛି, ଆର ସିଦ୍ଧି ହେଉଛି ସେଇ ଭାବଟା ଆମେ ପ୍ରାପ୍ତ ହେବା, ସେଇ ଭାବ ଚୈତନ୍ୟ ଆମର ଭକ୍ତିର ସବୁ ସୁନ୍ଦର ରୂପ ଗୋସ୍ୱାମୀ କହିଛନ୍ତି, ଆଦୌ ଶ୍ରଦ୍ଧା ତତ ସାଧୁ ସଙ୍ଗ ଭଜନ ପ୍ରିୟା ଅର୍ଥାତ୍ ଅନର୍ଥ ନିବୃତ୍ତି ସା। ଏଇଭଳି ଭାବରେ ଯେତେବେଳେ ଆମେ ସାଧୁ ସଙ୍ଗ କରି ଭଜନ କାର୍ଯ୍ୟ କରୁଛେ, ଭଜନ କରୁଛେ, ସେତେବେଳେ ଆମର ଅନର୍ଥ ନିବୃତ୍ତି ହେଉଛି। ତେଣୁ ଯେତିକି ଅନର୍ଥ ନିବୃତ୍ତି ହେଉଥିବ ଆମେ ଭକ୍ତି ମାର୍ଗରେ ସେତିକି ଉନ୍ନତି କରୁଥିବା, ନିଷ୍ଠା ରୁଚି ଆସକ୍ତି ଭାବ ଆଉ ଉପରେ ମଧ୍ୟ ସ୍ତର ରହିଛି, କିନ୍ତୁ ଅନ୍ତତଃ ପକ୍ଷେ ଆମେ ଯଦି ଭାବ ସ୍ତରକୁ ଯିବା ଆମେ ଜାଣିପାରିବା ଭଗବାନ ସହିତ ଆମର କ'ଣ ସମ୍ବନ୍ଧ ରହିଛି। ଯଶୋଦା ପିତାନନ୍ଦ ମହାରାଜଙ୍କର ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ସେଭଳି ଭାବରେ ଆମର ମଧ୍ୟ ସମ୍ବନ୍ଧ ରହିଛି। ବେଦରେ ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ। ପ୍ରଥମଟି ହେଉଛି ସମ୍ବନ୍ଧ, ଭଗବାନ ସହିତ ଆମର ସମ୍ବନ୍ଧ ରହିଛି। ଆମେ ଖୋଜି ବୁଲୁଛେ ଭୌତିକ ଜଗତରେ, ପିତା ପୁତ୍ର ସମ୍ବନ୍ଧ ଖୋଜି ବୁଲୁଛେ, ସ୍ୱାମୀ ସ୍ତ୍ରୀ ସମ୍ବନ୍ଧ ଖୋଜି ବୁଲୁଛେ, ଦାସ ମାଲିକ ସମ୍ବନ୍ଧ ଖୋଜି ବୁଲୁଛେ, ଶାନ୍ତ ସମ୍ବନ୍ଧ ଖୋଜି ବୁଲୁଛେ, କିନ୍ତୁ ପ୍ରକୃତରେ ସେ ସମ୍ବନ୍ଧ ଭଗବାନଙ୍କ ସହିତ ରହିଛି ଆମର। ତେଣୁ ଏଇ ଯେଉଁ ସମ୍ବନ୍ଧ, ଏଇ ଜ୍ଞାନରେ ଯେ ଆମେ ପ୍ରାପ୍ତ ହେଇଯିବା, ତାହେଲେ ଆମେ ଭାବସ୍ତରକୁ ଆସିଯିବା। ଭାବସ୍ତର, ଭାବସ୍ତର କହିଲେ ଆମେ ଯେମିତି ବର୍ତ୍ତମାନ ଆଲୋଚନା କରୁଛେ, କଥା ହେଉଛେ, ସେଇଭଳି ଭାବରେ ଭକ୍ତ ଏବଂ ଭଗବାନଙ୍କର ଭାବର ଆଦାନ ପ୍ରଦାନ ହୁଏ। ଯେଉଁଭଳି ଭାବରେ ଆପଣମାନେ ଜାଣିଥିବେ, ଯେଉଁ ରହିଥିଲେ ବିଦ୍ୟାନଗରରୁ ଆସିଥିଲେ ଦୁଇ ବିପ୍ର, ବଡ଼ ବିପ୍ର, ସାନ ବିପ୍ର, ସେ ସାନ ବିପ୍ର ସେଇ ସ୍ତରକୁ ଯାଇଥିଲେ, ଭାବସ୍ତରକୁ, ଭଗବାନ ସହିତ କଥା ହେଉଥିଲେ। ସାକ୍ଷୀ ଗୋପାଳ, ପ୍ରତିମା ମାନେ ତୁମେ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ବିପ୍ର ଲାଗି କର ତୁମେ ଅକାର୍ଯ୍ୟକରଣ, ଏସବୁ ଭଗବାନ ଏବଂ ଭକ୍ତ ଭିତରେ ଭାବର ଆଦାନ ପ୍ରଦାନ ହୁଏ, ଏ ହେଉଛି ଭାବସ୍ତର। ତେଣୁ ଆମେ ମଧ୍ୟ ଯଦି ଏଇଭଳି ଭାବରେ ଭକ୍ତିରେ ଅଗ୍ରସର ହେବା, ଆମେ ମଧ୍ୟ ଦିନେ ସେହି ସ୍ତର ପ୍ରାପ୍ତ ହେବା ଭାବସ୍ତର, ଯେଉଁଠିକି ଆମର ଯେଉଁ ଭଗବାନ ସହିତ ନିତ୍ୟ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧଟା ଆମେ ପାଇଯିବା। ସମ୍ବନ୍ଧଟା ପ୍ରାପ୍ତ ହେଲେ ଏଇ ସମ୍ବନ୍ଧ ପ୍ରାପ୍ତ ହେବା ପାଇଁ ଯେଉଁ ଉପାୟ, ଯେଉଁଠି ଅଭିଧେୟ, ଯେଉଁଠିକି ଭକ୍ତି, ଏ ଭକ୍ତି ଆରମ୍ଭ ହେଉଛି ଶ୍ରବଣରୁ। ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣରେ ନଅଟି ଅଙ୍ଗ ରହିଛି ଭକ୍ତିର, ଏ ଭକ୍ତି ଆରମ୍ଭ ହେଉଛି ଏଇଠୁ, ଶ୍ରବଣରୁ ଆରମ୍ଭ ହେଉଛି। ତେଣୁ ଏଇଭଳି ଭାବରେ ଯେତେବେଳେ ଆମେ ସମ୍ବନ୍ଧ ଅଭିଧେୟ ଯୁକ୍ତ ହେବା, ସେତେବେଳେ ଆମେ ପ୍ରୟୋଜନ ତତ୍ତ୍ୱ ପ୍ରାପ୍ତ ହେବା। ପ୍ରୟୋଜନ ତତ୍ତ୍ୱ ହେଉଛି କୃଷ୍ଣ ପ୍ରେମ। ଆଜି ମା ଯଶୋଦା ସେ କୃଷ୍ଣ ପ୍ରେମରେ ଯେଉଁ ଚିନ୍ତା କରୁଥିଲେ, ଭଗବାନ ବୋଲି ପୂଜା କରିବା ପାଇଁ ଚିନ୍ତା କରୁଥିଲେ, ଭଗବାନ ଉପରେ ସୁଇଚ୍ ବୁଲେଇ ଦେଲେ, ତାଙ୍କର ବୈଷ୍ଣବୀ ମାୟାରେ ମୋହିତ ହେଇକିରି ନିଜକୁ ପୁତ୍ର ରୂପରେ ପୁତ୍ର ଜ୍ଞାନ କରି ବାନ୍ଧିବେ, ନବମଧ୍ୟାରେ ବର୍ଣ୍ଣନା କରାଯିବ, ଭଗବାନ ବାନ୍ଧିବେ ଦାମୋଦର ଲୀଳା। ସେଥିପାଇଁ ଦାମୋଦର ଲୀଳା ଏଇ ମାସରେ ଭକ୍ତମାନେ ଏଇ ଯେଉଁ ରହିଛନ୍ତି, କିଏ ଭରତ ମୁନି ଯେଉଁ ରଖିଛନ୍ତି, ସତ୍ୟବ୍ରତ ମୁନି ଲେଖିଛନ୍ତି, ଏଇ ଏଇ ସମିତିଟି ପାଠ କରାଯାଉଛି, ପ୍ରଥମ ପୁରାଣରେ ଏଇଟା ରଚନା କରାଯାଉଛି, ଏଇ ସମିତିଟି ପାଠ କରନ୍ତି, ଭଗବାନ ଖୁସି ହୁଅନ୍ତି। ଭଗବାନଙ୍କୁ କେହି ବନ୍ଦୀ କରିପାରିବେ ନାହିଁ, ଭଗବାନ ହେଉଛନ୍ତି ସ୍ୱତନ୍ତ୍ର ସ୍ୱରାଜ, କିନ୍ତୁ ଭକ୍ତ ତାଙ୍କୁ ବନ୍ଦୀ କରିଦିଅନ୍ତି, ମା ଯଶୋଦା ଯେଉଁଭଳି ବନ୍ଦୀ କରିଦେଇଥିଲେ। ତେଣୁ ଏଇ ଭାଗବତ ଦର୍ଶନ ସ୍କନ୍ଧରେ ଏଇ ଭଗବାନ ଲୀଳା ସବୁ ବିସ୍ତାରରେ ବର୍ଣ୍ଣନା କରାଯାଇଛି। ଆମେ ଏଇଟା ଶ୍ରବଣ କରିବା, ତାହେଲେ ଭଗବାନ ପ୍ରତି ଆମର ଆକର୍ଷଣ ଆସିବ, ଭଗବାନ ପ୍ରତି ଆମର ଏଇ ଯେଉଁ ସେବାରେ ସମ୍ବନ୍ଧିତ ହେବା ପାଇଁ ଆମେ ଚାହିଁବା। ତେଣୁ ଆମ କଥାକୁ ବିଷୟ ପୂର୍ବରୁ ପ୍ରଶ୍ନ ପଚାରିବା ଯେ ଆମ କଥାରେ କେଉଁଠି କିଛି ଭୁଲ ରହିଗଲା, ବୁଝି ହେଲାନି, ଏ ସନ୍ଦେହ ରହିଛି, କ୍ଲାରିଫିକେସନ୍ ଚାହୁଁଛନ୍ତି, ତାହେଲେ ଆମେ ସନ୍ଦେହ ରହିଛି ଘଣ୍ଟା ବାଜେ ଅଷ୍ଟମଧ୍ୟାୟରେ ଭଗବାନ ଯେତେବେଳେ ତାକୁ ସ୍ତନ୍ୟପାନ କରୁଥିଲେ, ସେହି ସମୟରେ ମା ଯେତେ ପୁଅଟିକୁ ହସି ଦେଇଛନ୍ତି, ସେତେବେଳେ ତାଙ୍କ ପାଖରେ ଭଗବାନ ମା ମାନେ ବିଶ୍ୱରୂପ ଦର୍ଶନ କଲେ। ସପ୍ତମଧ୍ୟାୟରେ ତାଙ୍କର ସବୁ ପ୍ରଶ୍ନ ସପ୍ତମଧ୍ୟାୟରେ ଭଗବାନ କାହିଁକି ବିଶ୍ୱରୂପ ଦେଖେଇଲେ? ସପ୍ତମଧ୍ୟାୟରେ ତିନୋଟି ଲୀଳା ରହିଛି, ତିନୋଟି ଲୀଳା। ଗୋଟେ ହେଉଛି ଯେତେବେଳେ ଭଗବାନ ତିନି ମାସ ରହିଥିଲେ, କଳରେ ଉଠାଉଥିଲେ, ସେହି ସମୟରେ ଶକଟକୁ ଶକଟ ଉଦ୍ଧାର କରିଥିଲେ, ଶକଟ ଲୀଳା କରିଥିଲେ। ତାପରେ ଯେତେବେଳେ ବର୍ଷକ ହେଇଗଲେ, ସେତେବେଳେ ନା ଶକଟ ଉଦ୍ଧାରଣ, ତାପରେ ଯେତେବେଳେ ବର୍ଷକର ହେଇଗଲେ, ସେ ତୃଣାବର୍ତ୍ତ ଆସି ତାଙ୍କୁ ନେଇଗଲା, ଗୋଡ଼େଇକି ନେଇଗଲା, ଆକାଶକୁ ନେଇଗଲା। ତେଣୁ ତୃଣାବର୍ତ୍ତ ଲୀଳା ଯେତେବେଳେ ବର୍ଣ୍ଣନା କରାଯାଉଥିଲା, ସେହି ସମୟରେ ମା ଯଶୋଦାଙ୍କର ବର୍ଣ୍ଣନା କରାଯାଇଛି, ପୁତ୍ରକୁ ଲାଳନ ପାଳନ କରୁଥିଲେ, ଏମିତି ଟେକିକି ଧରି ଦେଉଥିଲେ, ଏମିତି କରୁଥିଲେ, ପୁଅ ଆନନ୍ଦିତ ହେଉଥିଲା। ଏଇ କରୁଥିଲା ବେଳେ ଏତେ ଓଜନ ହେଇଗଲା ସେ ଆଉ ଟେକି ପାରିଲେ ନାହିଁ, ତେଣୁ ସେ ମାଟିରେ ଶୁଆଇ ଦେଇକି ହେଇଗଲେ, ଅନ୍ୟ କାର୍ଯ୍ୟରେ ଚାଲିଗଲେ। ତେଣୁ ସେ ଚିନ୍ତା କରୁଥିଲେ କ'ଣ ପାଇଁ ଏତେ ଓଜନ ହେଇଗଲା ପୁଅ, ଏକ ବର୍ଷର ବାଳକ, ବର୍ଷକର ପୁଅର କେତେ ଓଜନ ହେବ, ଚିନ୍ତା କରୁଥିଲେ, କିନ୍ତୁ ସେ ସମାଧାନ ପାଇପାରୁନଥିଲେ। ତେଣୁ ଭଗବାନ ଦେଖିଲେ ମା ଯଶୋଦାଙ୍କର ବହୁତ ଚିନ୍ତା ଅଛି, ତାଙ୍କ ଚିନ୍ତାକୁ ଦୂର କରିଦେଲା। ତେଣୁ ଯେତେବେଳେ ସ୍ତନ୍ୟପାନ କରୁଥିଲେ ଭଗବାନ ତାଙ୍କ ମୁଖରେ ବିଶ୍ୱରୂପ ଦେଖେଇଦେଲେ, ମୋର ଭିତରେ ଏତିକି ଜିନିଷ ଅଛି ଆଉ ମୁଁ ବାହାରି କାହିଁକି ନହେବି, ତେଣୁ ସେ ବିଶ୍ୱରୂପକୁ ଦେଖେଇଥିଲେ ସପ୍ତମ ଅଧ୍ୟାୟରେ। ତାପରେ ଅଷ୍ଟମ ଅଧ୍ୟାୟରେ ପୁଣି ଆଉ ଥରେ ବିଶ୍ୱରୂପକୁ ଦେଖେଇଲେ। ଆର ଉଦ୍ଦେଶ୍ୟ ହେଉଛି ଯେତେ ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ବୃନ୍ଦାବନରେ ସମସ୍ତଙ୍କ ମାଧୁର୍ଯ୍ୟ ଭାବ ରହିଛି, ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ସେ ତାଙ୍କର ମାଧୁର୍ଯ୍ୟ ସୀମିତ ହୁଏ ନାହିଁ। ଭଗବାନ ବୋଲି ଗ୍ରହଣ କରନ୍ତି ନାହିଁ, ଇଏ ଆମର ପୁତ୍ର କି ମୁଁ ସଖା କି ଆମର କ'ଣ ପ୍ରିୟ ପ୍ରିୟତମ, ଏଇଭଳି ଭାବରେ ସମସ୍ତେ ସମ୍ମାନିତ ହେଇଛି ବୃନ୍ଦାବନରେ।
ଦେବକୀ ମାତା
ଦେଖିଛନ୍ତି, ଐଶ୍ୱର୍ଯ୍ୟ ଦେଖିଛନ୍ତି, ଦେବୀ ଯେତେବେଳେ ଜନ୍ମ ହେଇଥିଲେ ଭଗବାନ, ସେତେବେଳେ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନ କଂସର ବନ୍ଦୀଶାଳାରେ ଭଗବାନ ବିଷ୍ଣୁ ରୂପରେ ଆବିର୍ଭାବ ହେଇଥାଏ, ତେଣୁ ସେଠି ଐଶ୍ୱର୍ଯ୍ୟ ରହିଛି, ମଥୁରା ଏବଂ ଦ୍ୱାରକାରେ ଐଶ୍ୱର୍ଯ୍ୟ ରହିଛି। ତେଣୁ ସେମାନେ ଭଗବାନଙ୍କର ସ୍ତୁତି କରିଛନ୍ତି, ସବୁ ମା ଦେବକୀ ପିତା ଭଗବାନଙ୍କୁ ସ୍ତୁତି କରିଛନ୍ତି। ବୃନ୍ଦାବନରେ ସମସ୍ତେ ଭଗବାନଙ୍କର ଐଶ୍ୱର୍ଯ୍ୟ ଦେଖି ମଧ୍ୟ ଦେଖିପାରନ୍ତି ନାହିଁ, ସବୁ ମାଧୁର୍ଯ୍ୟ ଲୀଳା ସେଠି ରହିଛି, କିନ୍ତୁ ମଥୁରା ଏବଂ ଦ୍ୱାରକାରେ ସମସ୍ତଙ୍କ ଐଶ୍ୱର୍ଯ୍ୟ ଜ୍ଞାନ ସବୁ ରହିଛି, ଇଏ ଭଗବାନ ଏ ଜ୍ଞାନ ତାଙ୍କ ପାଖରେ ରହିଛି, ଏ ତପାତ ଏଇଟା। ଲୀଳା କରୁଛନ୍ତି ନା, ଏଠି ମା ଦଶନା ମଧ୍ୟ ଭଗବାନ ଯାହା ଭାବୁଥିଲେ, କିନ୍ତୁ ବୈଷ୍ଣବୀ ବେତନ ମାୟା ସୁଇଚ୍ ବୁଲେଇ ଗଲା, ମାୟା ପରିବର୍ତ୍ତିତ ହେଇଗଲା, ବୈରଙ୍ଗ ମାୟା ଅନ୍ତରଙ୍ଗ ମାୟା କାଶି ପ୍ରାର୍ଥନା କରୁଥିଲେ ନା। ଆ ପରେ ମଧ୍ୟ ବର୍ଣ୍ଣନା କରାଯିବ ଦଶମ ସ୍କନ୍ଧ 43 ଅଧ୍ୟାୟରେ, ଯେତେବେଳେ ଭଗବାନ ହତ୍ୟା କରିବେ କଂସକୁ, ସେତେବେଳେ ଯିବେ ପିତାମାତାଙ୍କୁ ଉଦ୍ଧାର କରିବା ପାଇଁ, ସେତେବେଳେ ଗୋଟେ ଶ୍ଳୋକ ଅଛନ୍ତି, ଦେବକୀ ବସୁଦେବଶ୍ଚ ବିଜ୍ଞାନ ଜଗଦୀଶ୍ୱର ଶଶୁରାତ ନ ଶଙ୍କିତ, ଜାଣିଲେ ଇଏ ମୋର ପୁତ୍ର ନୁହନ୍ତି, ହେଉଛି ଭଗବାନ, କଂସକୁ ହତ୍ୟା କଲେ, ତେଣୁ ସେ ତାଙ୍କୁ ଆଲିଙ୍ଗନ କରିବା ପାଇଁ ଚାହୁଁଥିଲେ ମଧ୍ୟ ଆଲିଙ୍ଗନ କଲେ କରିପାରିଲେ ନାହିଁ, କାହିଁକି ନା ସେ ଗାନ୍ଧୀ ହେଉଛି ଭଗବାନ, ପୁଣି ଭଗବାନ ସୁଇଚ୍ ବୁଲେ ବେତନ ପାଏ, ତେଣୁ ତାପରେ ପୁଣି ସେ ତାଙ୍କୁ ପୁତ୍ର ଜ୍ଞାନ କଲେ। ପୁଣ୍ୟ କ'ଣ ପୁଣ୍ୟ, ଏଠି ପୁଣ୍ୟ ପାପ ପୁଣ୍ୟର ବିଚାର ବହୁତ ଜଗତରେ ଅଛି, ସେଠି ପୁଣ୍ୟର ପାପ ପୁଣ୍ୟର ବିଚାର ନଥାଏ, ଲୀଳା ଚାଲିଛି ଭଗବାନଙ୍କର, ସବୁକିଛି କରିପାରିବେ ଈଶ୍ୱର, ସେ ନିୟନ୍ତ୍ରଣକାରୀ, ସବୁକିଛି କରିପାରିବେ, କର୍ତ୍ତୁମ ଅକର୍ତ୍ତୁମ ଅନ୍ୟଥା କର୍ତ୍ତୁମ ସମର୍ଥ ଭଗବାନ ଲୀଳା। ଏ ଲୀଳାକୁ ଯେଉଁମାନେ ଇତି ଦୃକ୍ ଶରୀରା ରାମଙ୍କ କୁଣ୍ଡେ ସୋବସମ ନିମଜନ୍ତମ ଆଖ୍ୟା ପର୍ଯ୍ୟନ୍ତମ, ଏ ଲୀଳା ଭଗବାନ ଚାଲିଛି, ଏଟାକୁ ଭକ୍ତମାନେ ଚିନ୍ତା କରି ଆନନ୍ଦ କୁଣ୍ଡରେ ମଗ୍ନ ହେଉଛନ୍ତି। ଅର୍ଜୁନ ଖାଲି ବିଶ୍ୱଦେବ ଦେଖିଥିଲେ, ଆମ ବହୁତ ଜାଗାରେ ବିଶ୍ୱଦେବ ରହିଛି, କିନ୍ତୁ କଥା ହେଉଛି କ'ଣ, ଅର୍ଜୁନ ଯେତେବେଳେ ଭଗବତ ଗୀତା ଏକାଦଶ ଅଧ୍ୟାୟ ପଢ଼ିବେ, ଯେତେବେଳେ ଭଗବାନ ବିଶ୍ୱଦେବ ଦେଖିଲେ ସେ ସେତେବେଳେ କ୍ଷମା ପ୍ରାର୍ଥନା କଲେ, ପ୍ରଭୁ ମୁଁ ଯେଉଁ ଆପଣଙ୍କ ସହିତ ଲୀଳା କରୁଥିଲି, ଆପଣଙ୍କୁ ହଠାତ୍ ପରିହାସ କରିଛି, ବହୁତ ପ୍ରକାର ଅସମାନ ସହିତ କଥା କହିଛି, ମୋତେ କ୍ଷମା କରନ୍ତୁ, ଏଭଳି ଭାବେ ପ୍ରାର୍ଥନା କରିଥିଲେ। ଇଏ ହେଉଛି ତଫାତ୍ ଐଶ୍ୱର୍ଯ୍ୟ ଏବଂ ମାଧୁର୍ଯ୍ୟ, ହେଉଛି ତଫାତ୍ ଗୋଟେ ଏଇଟା। କିନ୍ତୁ ସିଦ୍ଧାମ ସୁବଳ ଏମାନେ ଯେଉଁ ସଖା ଥିଲେ ତାଙ୍କ ପାଖରେ ଭଗବାନଙ୍କର ଐଶ୍ୱର୍ଯ୍ୟ ଦେଖେଇ ନାହାନ୍ତି କି, ଛଅ ଦିନ ଥିଲେ ପୁତନା ବଦ୍ଧ କଲେ, ବକାସୁର ବଦ୍ଧ କଲେ, ବର୍ଷାସୁର ବଦ୍ଧ କଲେ, କେତେ ପ୍ରକାର ଐଶ୍ୱର୍ଯ୍ୟ ଦେଖେଇଛନ୍ତି, ଅଘାସୁର ମୁଖରୁ ତାଙ୍କୁ ଉଦ୍ଧାର କରିଛନ୍ତି, କିନ୍ତୁ ସଖାମାନେ ଭାବନ୍ତିନି ଇଏ ଭଗବାନ, ତାଙ୍କ କନ୍ଧରେ ଆରୋହଣ କରନ୍ତି। सखा शुद्ध सख्य करे स्कंदे हारण तुम्हें कौन बड़ लोक तुम्हें चैतन्य वर्णना कर तफा ऐश्वर्य माधुर्य भर तफा
जय श्री गोपाल महाराज की।
भगवान को जानी कान्हा समझी पाओ कान्हा।